श्रीमद् भागवतम दशम स्कंद 32 अध्याय श्लोक 9। सर्वस्तः केशवालोका सर्वस्तः केशवालोका परमोत्सव निर्वृतः परमोत्सव निर्वृतः जहू विरहजं तापम् जहूर विरहजं तापम् प्राज्ञं प्राप्य यथा जनः प्राज्ञं प्राप्य यथा जनः सर्वस्तः केशवालोक परमोत्सव निर्वृता जहु विरहजं तापं प्राज्ञं प्राप्य यथा जनः सर्वस्तः केशवालोक कर्मोत्सव निर्वृता जहु विरहजं तापं प्राज्ञं प्राप्य यथा जनः। ତେଣୁ ଆମେ ଗତକାଲି 8 ଶ୍ଳୋକ ଯାଏ କହିଥିଲେ କଥା, ଭଗବାନ କେମିତି ଆବିର୍ଭାବ ହେଲେ। ତାସା ମା ବୀରଭୂ ଚୌରୀ ସ୍ମୟମାନ ମୁଖାମ୍ବୁଜ ପୀତାମ୍ବର ଧର ସ୍ରାଗ୍ଭୀ ସାକ୍ଷାତ ମନ୍ମଥ ମନ୍ମଥ। ଏ ଶ୍ଳୋକଟି କେତେଜଣ କୁହନ୍ତି, ଏ ଶ୍ଳୋକଟି ଯେତେବେଳେ ସୁଖଦେବ ଗୋସ୍ୱାମୀ ଧ୍ୟାନ କରୁଥିଲେ, ବ୍ରହ୍ମଚିନ୍ତନ କରୁଥିଲେ, ଏଇ ଶ୍ଳୋକଟି ଶୁଣି ସେ ଭଗବାନଙ୍କର ଏଇ ଲୀଳା ପ୍ରତି ଆକର୍ଷିତ ହେଲେ। ଆଉ କେତୋଟି ଶୋକ ମଧ୍ୟ ଶୁଣିଥିଲେ ବୋଲି କୁହାଯାଏ। ତେଣୁ ଏଇଭଳି ଭାବରେ ଯେତେବେଳେ ଭଗବାନ ଆବିର୍ଭାବ ହୋଇଗଲେ, ଯେଉଁ ବିଭିନ୍ନ ଗୋପୀମାନେ ଅଛନ୍ତି, 300 ଗୋପୀ ଆମେ ଗତକାଲି ଆଲୋଚନା କରୁଥିଲେ, 300 ଗୋପିଆ, ତେଣୁ ଏମାନଙ୍କ ଭିତରୁ 8 ମୁଖ୍ୟ ଗୋପୀମାନଙ୍କର ନାମ ନିଆଯାଇଛି, କିଏ କେଉଁଭଳି ଭାବରେ ଭଗବାନଙ୍କ ସହିତ ମିଳିତ ହୋଇଥିଲେ, ତାଙ୍କୁ ସ୍ୱାଗତ କରିଥିଲେ, ଏସବୁ ଆମେ 8 ଗୋପୀଙ୍କର ନାମ ଗତକାଲି କହିଥିଲେ। ଯଦିଓ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରିନାହାନ୍ତି, କିନ୍ତୁ ଆଚାର୍ଯ୍ୟମାନେ ତାଙ୍କ ଟୀକାରେ ତାଙ୍କର ନାମ ସବୁ ଉଲ୍ଲେଖ କରିଛନ୍ତି, ସେ କିଏ କେଉଁ ଗୋପୀ। ତେଣୁ ବର୍ତ୍ତମାନ 9 ଶ୍ଳୋକ ଆମେ ପାଠ କରିବା। ସର୍ବାସ୍ତାହ ତାହା ସର୍ବା ଯେତେ ଗୋପୀ ଥିଲେ, କେଶବା ଲୋକ ପରମୋତ୍ସବ ନିର୍ବୃତା, ଭଗବାନ କେଶବସ୍ୟ ଆଲୋକଂ ଦର୍ଶନମେବ। କେଶବଙ୍କର ଯେତେବେଳେ କେଶବ ଶବ୍ଦ ବ୍ୟବହାର କରାଗଲା, ଗୋପୀମାନଙ୍କର ମନର ଭାବ ଆସୁଛି, ଇଏ ହେଉଛନ୍ତି କେଶବ, ସୁନ୍ଦର କେଶ ତାଙ୍କର ରହିଛି, ବା ଯିଏ ବ୍ରହ୍ମା ଶିବ ଆଦିକୁ ଯିଏ ନିୟନ୍ତ୍ରଣ କରିପାରନ୍ତି, ସେ ହେଉଛନ୍ତି କେଶବ। ତେଣୁ କେଶବ ଆଲୋକ ଭଗବାନ କେଶବଙ୍କର ଯେତେବେଳେ ଦର୍ଶନ କଲେ, ଆଲୋକ ଦର୍ଶନ କଲେ, ପରମୋତ୍ସବ ନିର୍ବୃତା, ପରମ ଉତ୍ସବ ମହୋତ୍ସବ ପରମ ଉତ୍ସବ ଭଳି ତାଙ୍କୁ ଲାଗିଲା, ବହୁତ ନିର୍ବୃତା, ବହୁତ ଆନନ୍ଦ ତାଙ୍କୁ ଲାଗିଲା, ନିର୍ବୃତା ସୁଖିନ୍ୟ ବହୁତ ଆନନ୍ଦିତ ହୋଇଗଲେ। ତେଣୁ ଯଥା କିଭଳି ଆନନ୍ଦିତ ହେଲେ, ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଉଦାହରଣ ଦେଉଛନ୍ତି, ଯଥା ଜନାହା ଜନା ଶବ୍ଦରେ ଏଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ମୁମୁକ୍ଷବ, ଯେଉଁମାନେ ବିଶେଷ ଭାବରେ ମୁକ୍ତି ପାଇଁ ଚେଷ୍ଟା କରନ୍ତି ଜୀବନରେ, ଯେଉଁଠି ଆମର କୁହାଯାଇଛି କର୍ମକାଣ୍ଡ, ସାଧାରଣତଃ ଲୋକମାନେ ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି, ପ୍ରାୟ ଲୋକମାନେ ସବୁ ପଶୁ ଭଳି ଜୀବନଯାପନ କରୁଛନ୍ତି, ଏ ମନୁଷ୍ୟ ଭାଗବତ ଏ ଚୈତନ୍ୟ ଚରିତ୍ରାମୃତରେ ମଧ୍ୟଲୀଳାରେ ସନାତନ ଗୋସ୍ୱାମୀ ଶିକ୍ଷାରେ ମହାପ୍ରଭୁ ଏ କଥା କହୁଛନ୍ତି, ପ୍ରାୟ ଲୋକମାନେ ମନୁଷ୍ୟତର ଲୋକ ତ ଯେଉଁ 84 ପ୍ରକାର ଜୀବମାନଙ୍କ ଭିତରେ ମନୁଷ୍ୟ ହେଉଛନ୍ତି ବହୁତ କମ୍, 4 ପ୍ରକାର, ତାଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ମ୍ଳେଚ୍ଛ ପୁଲିନ୍ଦ ବୌଦ୍ଧ ଶବର, ମ୍ଳେଚ୍ଛ ପୁଲିନ୍ଦ ବୌଦ୍ଧ ଶବର ଏମାନେ ସବୁ ରହିଛନ୍ତି। ଏମାନେ ଭଗବାନ ବିଷୟରେ କିଛି ଜ୍ଞାନ, ଭଗବାନ ବିଷୟରେ କୌଣସି ତାଙ୍କର ଚିନ୍ତା ନାହିଁ, ପଶୁ ଭଳି ସେମାନେ ମଧ୍ୟ ଜୀବନଯାପନ କରୁଛନ୍ତି। ଆଉ ଯେତିକି ଲୋକ ରହିଲେ ମନୁଷ୍ୟମାନଙ୍କ ଭିତରେ, ସେମାନଙ୍କ ଭିତରୁ ଅଧିକ ବେଦକୁ ଖାଲି ମୁଖରେ ମାନୁଛନ୍ତି, ବେଦକୁ କହୁଛନ୍ତି ବେଦ ମାନୁଛନ୍ତି କିନ୍ତୁ ମୁଖରେ, ବେଦ ନିଷିଦ୍ଧ ପାପ କରେ ବେଦ ନିଷିଦ୍ଧ କର୍ମ କରି ପାପ ନାହିଁ ଗଣେ। ବେଦରେ ଯେଉଁଟା ମନା କରାଯାଇଛି କରିବା ପାଇଁ ସେସବୁ କାର୍ଯ୍ୟ କରୁଛନ୍ତି, ସେମାନେ ଚିନ୍ତା କରନ୍ତି ନାହିଁ ଏଇଟା ପାପ ହେଉଛି ବୋଲି, ଖାଲି ମୁଖରେ ବେଦକୁ ଗ୍ରହଣ କରୁଛନ୍ତି, ପ୍ରକୃତରେ ଅନ୍ତରରେ ବେଦକୁ ଗ୍ରହଣ କରୁନାହାନ୍ତି। ତେଣୁ ବେଦକୁ ଯେଉଁମାନେ ଗ୍ରହଣ କରୁଛନ୍ତି ସେମାନଙ୍କ ଭିତରୁ ଅଧିକ ହେଉଛନ୍ତି କର୍ମନିଷ୍ଠ। କର୍ମନିଷ୍ଠ କହିଲେ ସ୍ୱର୍ଗଲୋକ ଇତ୍ୟାଦି ଯିବା ପାଇଁ ଚାହାନ୍ତି, ସେମାନେ ବହୁତ ନୀଚ ସ୍ତରର। ତେଣୁ ଏଠି କୁହାଯାଉଛି ତାଙ୍କ ମଧ୍ୟରେ ଏକ ଜ୍ଞାନୀ, କୋଟି କର୍ମୀ ମଧ୍ୟ ଏକ ଜ୍ଞାନୀ ଶ୍ରେଷ୍ଠ। ଏହିଭଳି ଭାବରେ କର୍ମୀମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଜ୍ଞାନୀ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଚତୁର୍ଥ ଅଧ୍ୟାୟରେ, ସର୍ବକର୍ମାଖିଳ ପାର୍ଥ ଜ୍ଞାନ ପରିସମାପ୍ୟତେ। ଯେଉଁଠି କର୍ମ ଶେଷ ହେଉଛି ସେଠୁ ଜ୍ଞାନ ଆରମ୍ଭ ହେଉଛି। କର୍ମକାଣ୍ଡ, ଜ୍ଞାନକାଣ୍ଡ ଏସବୁ ବେଦରେ ବିଭିନ୍ନ ପ୍ରକାର କାଣ୍ଡ ରହିଛି, ଉପାସନା କାଣ୍ଡ ରହିଛି। ତେଣୁ ଏଇ ଯେଉଁ ଜ୍ଞାନୀ, କୋଟି ଜ୍ଞାନୀ ମଧ୍ୟ ହଏ ଏକ ଜଣ ମୁକ୍ତି, ଜ୍ଞାନୀମାନଙ୍କର କାମନା ହେଉଛି ମୁକ୍ତି ପ୍ରାପ୍ତ ହେବା ପାଇଁ, ମୁମୁକ୍ଷୁବ ବୋଲି କୁହାଯାଉଛି। ତେଣୁ ଏଠି ଜନା ଶବ୍ଦର ଅର୍ଥରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ମୁମୁକ୍ଷୁବ, ଯେଉଁମାନେ ମୁକ୍ତି ପାଇଁ ଚେଷ୍ଟା କରୁଛନ୍ତି ସେମାନେ ପ୍ରାଜ୍ଞଂ, ପ୍ରାଜ୍ଞଂ କହିଲେ ଈଶ୍ୱରଂ ପ୍ରାପ୍ୟ, ଈଶ୍ୱରକୁ ପ୍ରାପ୍ତ ହେଲେ ଯେଉଁଭଳି ଭାବରେ ଆନନ୍ଦିତ ହୁଅନ୍ତି, ନିର୍ବୃତା ହୁଅନ୍ତି, ସେଇଭଳି ଭାବରେ ଗୋପୀମାନେ ଆନନ୍ଦିତ ହେଲେ, ଏ ଉପମା ଦିଆଯାଇଛି। ବିରହଜଂ, ଗୋପୀମାନଙ୍କର ଦୁଃଖ କ'ଣ ଥିଲା ନା ବିରହ, ଭଗବାନଙ୍କ ବିରହରେ ସେମାନେ ଦୁଃଖିତ ହୋଇକି ରହୁଥିଲେ। ତେଣୁ ତାଙ୍କର ବିରହଜଂ ତାପଂ ଯହୁ, ତାଙ୍କର ଯେଉଁ ବିରହ ତାପ ରହିଥିଲା, ବିରହ ତାପରେ ତାପିତ ହୋଇକି ରହୁଥିଲେ, ବହୁତ ସନ୍ତପ୍ତ ହୋଇକି ରହିଥିଲେ, ଆଜି ସେ ସନ୍ତାପ ଚାଲିଗଲା, ତାପ ଚାଲିଗଲା, ବହୁତ ଆନନ୍ଦିତ ହୋଇଗଲେ। ଯେଉଁଭଳି ଭାବରେ ଜ୍ଞାନୀମାନେ ଏଇ ଯେଉଁ ବ୍ରହ୍ମ ଚିନ୍ତନ କରିବା, ବ୍ରହ୍ମ ପ୍ରାପ୍ତ ହେଲେ, ବ୍ରହ୍ମ ମୁକ୍ତି ପ୍ରାପ୍ତ ହେଲେ ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି, ସେଇଭଳି ଭାବରେ ଉଦାହରଣ ଦିଆଯାଇଛି। ତେଣୁ ଏଠି ପ୍ରାଜ୍ଞମ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ପ୍ରାଜ୍ଞମ କହିଲେ ପରମ ଭାଗବତମ, ପ୍ରାଜ୍ଞର ଅର୍ଥ ଅନେକ ରହିଛି, ସିଦ୍ଧସ୍ୱାମୀ ମଧ୍ୟ ବହୁତ ପ୍ରକାର ପ୍ରାଜ୍ଞର ଅର୍ଥ କରିଛନ୍ତି। ତେଣୁ ଏଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ପ୍ରାଜ୍ଞମ ପରମ ଭାଗବତମ ଜନା, ପ୍ରାଜ୍ଞ କହିଲେ ଚିତ୍ତ ପ୍ରଜ୍ଞା ସକା ଭାଷା, ଭଗବତ ଗୀତାରେ ଭଗବାନ ଅର୍ଜୁନ ପଚାରିଲେନି ଦ୍ୱିତୀୟ ଅଧ୍ୟାୟରେ, ଯେଉଁମାନେ ପ୍ରାଜ୍ଞ ବ୍ୟକ୍ତି ସ୍ଥିତ ପ୍ରଜ୍ଞ, ଯେଉଁମାନେ ବୁଦ୍ଧି ସ୍ଥିର ହୋଇଯାଇଛି ସେମାନଙ୍କର କ'ଣ ଲକ୍ଷଣ କ'ଣ ସବୁ ଦ୍ୱିତୀୟ ଅଧ୍ୟାୟରେ ଭଗବତ ଗୀତାରେ ପଚାରିଛନ୍ତି ଅର୍ଜୁନ। ତେଣୁ 58-72 ଏ କେତେ 25-24 କେତେ ହେଉଛି, ଯେତିକି ଶ୍ଳୋକରେ ଭଗବାନ ତାର ସବୁ ଉତ୍ତର ଦେଇଛନ୍ତି ଦ୍ୱିତୀୟ ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି। ତେଣୁ ଇଏ ପ୍ରଜ୍ଞ, ଯେଉଁମାନେ ପ୍ରାଜ୍ଞ ବିଦ୍ୱାନ ବ୍ୟକ୍ତି, ବିଦ୍ୱାନ ସେମାନେ ହେଉଛନ୍ତି ପରମ ଭାଗବତ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର। ପ୍ରାଜ୍ଞଂ ପରମ ଭାଗବତମ ଜନା, ପରମ ଭାଗବତ, ଭାଗବତ କିଏ, ଆମେ ଭାଗବତ ପାଠ କରୁଛେ, ଦୁଇ ପ୍ରକାର ଭାଗବତ ଅଛନ୍ତି, ଗୋଟେ ହେଉଛି ଗ୍ରନ୍ଥ ଭାଗବତ ଆଉ ଗୋଟେ ହେଉଛନ୍ତି ଭକ୍ତ ଭାଗବତ। ତେଣୁ ଏଇ ଗ୍ରନ୍ଥ ଭାଗବତ ଯେଉଁମାନେ ପାଠ କରନ୍ତି ସେମାନେ ମଧ୍ୟ ଭକ୍ତ, ସେମାନଙ୍କୁ ମଧ୍ୟ ଭାଗବତ ଭଳି ଜୀବନଯାପନ କରନ୍ତି, ସେମାନଙ୍କୁ ମଧ୍ୟ ଭାଗବତ କୁହାଯାଏ। ତେଣୁ ଆମର କୁହାଯାଇଛି ଯାଅ ଭାଗବତ ପଢ଼ ବୈଷ୍ଣବେର ସ୍ଥାନେ ଏକାନ୍ତ ଶ୍ରୟ କର ଚୈତନ୍ୟ ଚରଣେ। ଭାଗବତ ଭକ୍ତଙ୍କୁ ଭାଗବତ ବୋଲି କୁହାଯାଏ, ଭଗବାନ ଆଉ ତାଙ୍କର ଭକ୍ତ ହେଉଛନ୍ତି ଭାଗବତ, ଇଏ ହେଉଛନ୍ତି ଭଗବତ ଭଗବାନ, ଭଗବତ ଗୀତା କୁହାଯାଏ, ଭଗବତ ଗୀତା ଲୋକମାନେ ବୁଝିପାରନ୍ତି ନାହିଁ, ଭାଗବତ ଗୀତା କହନ୍ତି, ଭଗବତ ଗୀତା ଭଗବାନଙ୍କ ମୁଖ ନିଶ୍ଚିତ ବାଣୀ ହେଉଛନ୍ତି ଗୀତା, ଭଗବତ ଗୀତା, କିନ୍ତୁ ଭଗବତ ଭଗବାନଙ୍କ ସମ୍ବନ୍ଧୀୟ ଯେଉଁମାନେ ସେମାନେ ହେଉଛନ୍ତି ଭାଗବତ, ଇ ଭକ୍ତ ଇଏ ଗ୍ରନ୍ଥ ଭାଗବତ ଆଉ ଭକ୍ତମାନଙ୍କୁ ମଧ୍ୟ ଭାଗବତ କୁହାଯାଏ। ତିନି ପ୍ରକାର ଭାଗବତ ରହିଛନ୍ତି, ଭାଗବତର ଏକାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ନବଯୋଗେନ୍ଦ୍ର ରାଜା ନିମିଙ୍କୁ ଏକଥା କହିଛନ୍ତି, ତିନି ପ୍ରକାର ଭାଗବତ ରହିଛନ୍ତି, କେଉଁମାନେ ନା ଗୋଟେ ହେଉଛନ୍ତି କନିଷ୍ଠ ଭାଗବତ, ମଧ୍ୟମ ଭାଗବତ ଆଉ ଉତ୍ତମ ଭାଗବତ। କନିଷ୍ଠ ଭାଗବତ କହିଲେ କେଉଁମାନେ ସେ ଚୈତନ୍ୟ ଚରିତାମୃତରେ ଶ୍ରଦ୍ଧା ଉପରେ କୁହାଯାଇଛି, ସେଟା ଶ୍ରଦ୍ଧା, ଶ୍ରଦ୍ଧାକୁ ନେଇକରି ଶ୍ରଦ୍ଧା ଅନୁସାରେ ଭାଗବତ ବୋଲି କୁହାଯାଇଛି, ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି। ଭାଗବତରେ ବର୍ଣ୍ଣନା କରାଯାଇଛି ଯେ ଅର୍ଚ୍ଚୟାମେବ ହରେ ପୂଜାଞ୍ଜ ଶ୍ରଦ୍ଧେୟ ହତେ ନ ତଦ୍ ଭକ୍ତିଷୁ ଚାନ୍ୟସୁ ସଭକ୍ତ ପ୍ରାକୃତ ସ୍ମୃତ। ଏ ଭକ୍ତ ବା ଭାଗବତ ଏମାନେ ହେଉଛନ୍ତି ପ୍ରାକୃତ ସ୍ତରରେ ଅଛନ୍ତି, ଏମାନେ ତ୍ରିଗୁଣ ଭିତରେ ରହିକରି ସେମାନେ ଭଗବାନଙ୍କର ପୂଜା ଆରାଧନା କରୁଛନ୍ତି, ତେଣୁ ସେମାନେ ଏତେ ଉନ୍ନତ ସ୍ତରରେ ନୁହନ୍ତି, ସେମାନେ କିଛି ଜାଣନ୍ତି ନାହିଁ, ବିଶେଷ କିଛି ଜାଣନ୍ତି ନାହିଁ। ତେଣୁ ଯେଉଁମାନେ ମଧ୍ୟମ ସ୍ତରକୁ ଆସୁଛନ୍ତି ସେମାନେ ହେଉଛନ୍ତି କିଏ ନା ଈଶ୍ୱରେ ତଦ୍ଧିନିଷୁ ବାଳିଷୁ ଦ୍ୱିଶୁଚ ପ୍ରେମ ମୈତ୍ରୀ କୃପୋପେକ୍ଷା ଯ କରୋତି ସ ମଧ୍ୟମ। ମଧ୍ୟମ ଭାଗବତ ହେଉଛନ୍ତି ସେମାନେ ଯେଉଁମାନେ ଏ ଚାରି ପ୍ରକାର ବ୍ୟବହାର କରନ୍ତି, ଭଗବାନଙ୍କ ପ୍ରତି ମୈତ୍ରୀ କରନ୍ତି, ପ୍ରେମ ଭଗବାନଙ୍କୁ ପ୍ରେମ କରନ୍ତି, ଭଗବାନ ଭକ୍ତଙ୍କ ସହିତ ମୈତ୍ରୀ ବା ବନ୍ଧୁତା ସ୍ଥାପନ କରନ୍ତି, ଯେଉଁମାନେ ଈଶ୍ୱରେ ସ୍ୱତନ୍ତ୍ର ବାଳିଶୁ ବାଳିଶୁ କହିଲେ ଯେଉଁମାନେ ସରଳ ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନଙ୍କୁ କୃପା କରନ୍ତି, ଆଉ ଯେଉଁମାନେ ଦ୍ୱେଷ କରନ୍ତି ଯେଉଁମାନେ ଈର୍ଷାଳୁ ବ୍ୟକ୍ତି ତାଙ୍କୁ ସେମାନେ ତ୍ୟାଗ କରିଦିଅନ୍ତି, ଉପେକ୍ଷା କରିଦିଅନ୍ତି, ଏମାନେ ହେଉଛନ୍ତି ମଧ୍ୟମ ସ୍ତରର ଭକ୍ତ। ଆଉ ଉତ୍ତମ ଭାଗବତ କେଉଁମାନେ ନା କ'ଣ ସବୁଠାରେ ଯେ ଭଗବାନ ଦର୍ଶନ କରନ୍ତି, ଭଗବତ ଭାବ ମହାତ୍ମାନ ଭୂତାନି ଭାଗବତ ଏସ ଭାଗବତୋତ୍ତମ, ସବୁଠାରେ ଯିଏ ଭଗବାନ ଦର୍ଶନ କରନ୍ତି ସିଏ ହେଉଛନ୍ତି ଶ୍ରେଷ୍ଠ ଭାଗବତ, ପରମ ଭାଗବତ ଏଠି କୁହାଗଲା ଶ୍ରେଷ୍ଠ ଭାଗବତ, ଏଇମାନେ ହେଉଛନ୍ତି ଶ୍ରେଷ୍ଠ ଭାଗବତ। ସେଠି ସେମାନେ ଭଗବାନଙ୍କୁ ସବୁଠାରେ ଦର୍ଶନ କରନ୍ତି, ଦ୍ୱାଦଶ ଏକାଦଶ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ରାଜା ନିମିଙ୍କୁ ନବଯୋଗେନ୍ଦ୍ର ଶ୍ଳୋକଟି କହିଛନ୍ତି, ତିନି ପ୍ରକାର ଭାଗବତ ବିଷୟରେ କହିଛନ୍ତି। ଶ୍ରେଷ୍ଠ ଭାଗବତ ହେଉଛନ୍ତି କିଏ ନା ସର୍ବଭୂତେଷୁ ଯାହା ପଶ୍ୟେତ୍, ଭଗବତ ଭାବ ମହାତ୍ମନ, ସବୁଠାରେ ଯିଏ ଭଗବାନଙ୍କୁ ଦର୍ଶନ କରନ୍ତି ଭଗବତ ଭାବ ପ୍ରାପ୍ତ ହୁଅନ୍ତି ସେମାନେ ହେଉଛନ୍ତି ଭାଗବତୋତ୍ତମ ଶ୍ରେଷ୍ଠ ଭାଗବତ। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିବାର ଉଦ୍ଦେଶ୍ୟ ଥିଲା ଯେ କହୁଛନ୍ତି ତାଙ୍କର ଟୀକାରେ ଯେ ପ୍ରାଜ୍ଞଂ କହିଲେ ପରମ ଭାଗବତମ ଜନା, ଯେଉଁମାନେ ଏଇ ଭାଗବତ ସ୍ତର ଏଇ ବ୍ୟକ୍ତିମାନେ ପରମ ଭାଗବତ ଯେଉଁମାନେ ସେମାନଙ୍କୁ ସଂସାର ତପ୍ତା, ସଂସାରରେ ସଂସାରଗ୍ରସ୍ତ ବ୍ୟକ୍ତିମାନେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ପାଉଛନ୍ତି କିନ୍ତୁ ସେମାନେ ଭାବୁଛନ୍ତି ଆମେ ଆନନ୍ଦରେ ରହିଛୁ, ଦୁଃଖକୁ ସେମାନେ ସୁଖ ବୋଲି ଭାବନ୍ତି ଏବଂ ବିଭିନ୍ନ ପ୍ରକାର ପ୍ଲାନ୍ ପ୍ରୋଜେକ୍ଟ କରନ୍ତି, ସକାଳୁ ଉଠିଲେ ପ୍ଲାନ୍ ପ୍ରୋଜେକ୍ଟ କରି ରାତିରେ ଶୋଇବା ପର୍ଯ୍ୟନ୍ତ ମଧ୍ୟ ଚାଲିଥିବ, ଶୋଇପାରନ୍ତି ନାହିଁ ଏଇଭଳି ଭାବରେ ସଂସାର ତପ୍ତ। ତେଣୁ ସେମାନେ ଯେତେବେଳେ ଏହିଭଳି ଭାବରେ ପରମ ଭାଗବତଙ୍କୁ ଦର୍ଶନ କରନ୍ତି ବା ତାଙ୍କ ସଙ୍ଗଲାଭ କରନ୍ତି ସେମାନେ ବହୁତ ଆନନ୍ଦିତ ହୁଅନ୍ତି, ଏ କଥା ଭାଗବତମରେ ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଦ କେଉଁଥିରେ 20 ଅଧ୍ୟାୟରେ, ଏଇଟାକୁ ଆମେ କଥା କହୁଥିଲୁ ବର୍ଷା ଋତୁର ବର୍ଣ୍ଣନାରେ, ଏ କଥାଟି ରହିଛି ବର୍ଷା ଋତୁର ବର୍ଣ୍ଣନାରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି, ଏ ଶ୍ଳୋକଟି କହିଛନ୍ତି, ଗୃହେଷୁ ତପ୍ତା ନିର୍ବିଣା ଯଥା ଅଚ୍ୟୁତ ଜନା ଗମେ। ବର୍ଷା ଋତୁରେ ଯେଭଳି ବର୍ଣ୍ଣନା କରାଯାଇଛି ମେଘକୁ ଦେଖି ମୟୂରମାନେ ଆନନ୍ଦିତ ହୁଅନ୍ତି, ସେହିଭଳି ଭାବରେ ଯେଉଁମାନେ ଭଗବାନଙ୍କ ଭକ୍ତ ଗୃହେଷୁ ତପ୍ତା ନିର୍ବିଣା, ଗୃହରେ ସମସ୍ତେ ତପ୍ତ ହୋଇକି ରହିଛନ୍ତି ବହୁତ ଦୁଃଖ କଷ୍ଟରେ ରହିଛନ୍ତି କିନ୍ତୁ ସେମାନେ ଭାବୁନାହାନ୍ତି ଆମେ ଦୁଃଖରେ ଅଛୁ ବୋଲି, ଯେଉଁମାନେ ଭାବୁଛନ୍ତି ସେମାନେ ପ୍ରକୃତରେ ବିଦ୍ୱାନ ବ୍ୟକ୍ତି, କିନ୍ତୁ ଅଧିକାଂଶ ଲୋକ ଭାବନ୍ତି ଆମେ ସୁଖରେ ରହୁଛୁ ବା ଏଭଳି ଭାବରେ ଚେଷ୍ଟା କରିବା ଏଭଳି ଭାବରେ ସୁଖ ପାଇବା, ପ୍ଲାନ୍ ପ୍ରୋଜେକ୍ଟ ଚାଲିଥାଏ ତାଙ୍କର। ତେଣୁ ସେମାନେ ଯଥା ଅଚ୍ୟୁତ ଜନାଗମେ, ଅଚ୍ୟୁତ ଜନ ଯେଉଁମାନେ ଭଗବାନ ଭକ୍ତ ଯଦି ଆସିଗଲେ ସେମାନେ ବହୁତ ଆନନ୍ଦିତ ହୁଅନ୍ତି, କାରଣ ପ୍ରକୃତରେ ପ୍ରକୃତ ଆନନ୍ଦ ଭଗବାନ ପାଖରେ ରହିଛି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ପ୍ରକୃତ ଆନନ୍ଦ ଭଗବାନ ପାଖରେ ରହିଛି, ତେଣୁ ସେମାନେ ସବୁ ସେ ଆନନ୍ଦକୁ ଗ୍ରହଣ କରୁଛନ୍ତି ଭକ୍ତମାନେ। ତେଣୁ ଭକ୍ତଙ୍କ ସଂଲାପ କଲେ ଯେଉଁମାନେ ବହୁତ ଦୁଃଖ କଷ୍ଟରେ ରହିଛନ୍ତି ସେମାନେ ମଧ୍ୟ ଆନନ୍ଦିତ ହୋଇଯିବେ, ସେଥିପାଇଁ ଅଧିକାଂଶ ଯେଉଁମାନେ ଆସନ୍ତି ମନ୍ଦିରକୁ ସେମାନେ ଆନନ୍ଦିତ ହୋଇଯାଆନ୍ତି ମନ୍ଦିର ପରିବେଶ, କାରଣ ମନ୍ଦିରରେ ତ୍ରିଗୁଣର ନଥାଏ ପ୍ରଭାବ, ଏଠି ତ୍ରିଗୁଣର ଉର୍ଦ୍ଧ୍ୱ ମନ ନିକେତନ୍ତୁ, କ'ଣ ଭଗବାନଙ୍କ ନିକେତନ କ'ଣ ନା ନିର୍ଗୁଣ ଭବେତ୍, ଏଥିରେ କୌଣସି ଗୁଣର ପ୍ରଭାବ ନାହିଁ। ତେଣୁ ସେମାନେ ଘରେ ଯେତେବେଳେ ତପ୍ତ ହୋଇକି ରହିଛନ୍ତି, ସେତେବେଳେ ଆସି ମନ୍ଦିରରେ ପ୍ରବେଶ କରିଯାଆନ୍ତି, ସେତେବେଳେ ଆନନ୍ଦିତ ହୋଇଯାଆନ୍ତି। କେତେ ଆନନ୍ଦ! ତେଣୁ ସେହିଭଳି ଭାବରେ ଭଗବାନ ଯେତେବେଳେ ଆସି ପହଞ୍ଚିଗଲେ, ଗୋପୀମାନଙ୍କର ସେହିଭଳି ଭାବରେ ଆନନ୍ଦ ହୋଇଯାଇଛି। ତେଣୁ ତାପର ଶ୍ଳୋକରେ କହୁଛନ୍ତି, 10 ଶ୍ଳୋକରେ, ଯେ ତାଭି ବିଧୁତା ଶୋକାଭି ଭଗବାନ ଅଚ୍ୟୁତୋବୃତ ବ୍ୟରୋଚ୍ଚତାଧିକଂ ତାତ ପୁରୁଷ ଶକ୍ତିଭିର୍ ଯଥା। ପୁରୁଷ କହିଲେ ଯେଉଁମାନେ ଭଗବାନଙ୍କର ପରମାତ୍ମା ବା ତାଙ୍କର ଉପାସକ, ସେମାନେ ଶକ୍ତିଭି, ତାଙ୍କର ଶକ୍ତି ଐଶ୍ୱର୍ଯ୍ୟାଦିମୟ ସ୍ୱରୂପ ଶକ୍ତିଭି, ଯେତେ ଆମର ସବୁ ଶକ୍ତି ରହିଛି, ଯଥା ଯେଉଁଭଳି ଭାବରେ ଗୋଟେ ବ୍ୟକ୍ତି ତାର ଶକ୍ତି ସହିତ ଥିଲେ ଯେଉଁଭଳି ଭାବରେ ବିରାଜିତ ହୁଅନ୍ତି ବା ଆନନ୍ଦ ଶୋଭା ପାଆନ୍ତି, ସେହିଭଳି ଭାବରେ ଭଗବାନ ଆଜି ଶୋଭା ପାଇବେ। ହେ ତାତ ପରୀକ୍ଷିତ, ପରୀକ୍ଷିତକୁ ସୁଖଦେବ ଗୋସ୍ୱାମୀ ସମ୍ବୋଧନ କରୁଛନ୍ତି। ତାତ, ତାତ ଶବ୍ଦର ଅର୍ଥ ପିତା ହେବ, ତାତ ଶବ୍ଦର ଅର୍ଥ ମଧ୍ୟ ପୁତ୍ର ହେବ। ତାତ ଶବ୍ଦ ଗୋଟେ ଏଭଳି ଶବ୍ଦ, ପିତାରେ ପିତାଙ୍କୁ ତାତ ବୋଲି କୁହାଯିବ, ପୁତ୍ରକୁ ମଧ୍ୟ ତାତ ବୋଲି କୁହାଯିବ। ତେଣୁ ଆଜି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ଯେତେବେଳେ ଭଗବାନ କଥା କହୁଛନ୍ତି, ବିଶେଷ ଭାବରେ ଏଇ ରାସ ପଞ୍ଚଧ୍ୟାୟ, ଏଥିରେ ସୁଖଦେବ ଗୋସ୍ୱାମୀ ଏତେ ଆନନ୍ଦିତ ହୋଇଯାଇଛନ୍ତି, ପରୀକ୍ଷିତକୁ ପୁତ୍ର ବୋଲି ସମ୍ବୋଧନ କରୁଛନ୍ତି। ତାତ ଶବ୍ଦ ବ୍ୟବହାର କରାଯାଇଛି, ହେ ତାତ, ହେ ପରୀକ୍ଷିତ, ଭଗବାନ ଅଚ୍ୟୁତ, ଭଗବାନଙ୍କର, ଭଗବାନ କହିଲେ ସବୁକିଛି ଐଶ୍ୱର୍ଯ୍ୟ ତାଙ୍କର ରହିଛି, କିନ୍ତୁ ହେଲେ ମଧ୍ୟ ସେ ଅଚ୍ୟୁତ, କେବେ ହେଲେ ତାଙ୍କର ଚ୍ୟୁତି ହୁଏ ନାହିଁ। କେତେବେଳେ କୌଣସି ଭୁଲରେ କୌଣସି କାରଣରୁ ସେ ଭଗବାନଙ୍କର ଯେଉଁ ଭଗବତା ରହିଛି ତା ଦେହରୁ ଚ୍ୟୁତ ହୋଇଯିବେ କି? ନା ନା, ଯେଉଁ ପରିସ୍ଥିତିରେ ଯାହା ହେଲେ ମଧ୍ୟ ସେ ସବୁବେଳେ ଅଚ୍ୟୁତ। ସେଥିପାଇଁ ଅର୍ଜୁନ ପ୍ରଥମେ ଯେତେବେଳେ ଭଗବାନଙ୍କୁ ସମ୍ବୋଧନ କଲେ, ସେତେବେଳେ କହିଲେ ଅଚ୍ୟୁତ, କ'ଣ କହିଲେ? ସେନୋର ଉଭୟର ମଧ୍ୟ ରଥମ ସ୍ଥାପମି ଅଚ୍ୟୁତ, ସେ ଦୁଇ ସେନାଙ୍କର ମଝିରେ ମୋର ରଥକୁ ସ୍ଥାପନ, ଆମର ରଥକୁ ସ୍ଥାପନ କରନ୍ତୁ ଅଚ୍ୟୁତ। ଅଚ୍ୟୁତ ଶବ୍ଦ ବ୍ୟବହାର କଲେ ଭଗବାନଙ୍କୁ ପାଇଁ, ସେ ଡ୍ରାଇଭର ହେଇକି ରହିଛନ୍ତି ନା ବର୍ତ୍ତମାନ, ଭଗବାନ ମାଲିକ ହେଇକିରି ମଧ୍ୟ ବର୍ତ୍ତମାନ ସାରଥି ହେଇଛନ୍ତି, ଡ୍ରାଇଭର ହେଇଛନ୍ତି। ତେଣୁ ଅଚ୍ୟୁତ ଶବ୍ଦ ବ୍ୟବହାର କଲେ ଅର୍ଜୁନ, ରଥ ସ୍ଥାପମି ଅଚ୍ୟୁତ। ତେଣୁ ଏ ଅଚ୍ୟୁତ ଭଗବାନ, ଯେ ଭଗବାନ ଅଚ୍ୟୁତ ବା କୃଷ୍ଣ ବିଧୁତ ଶୋକାଭି, ବିଧୁତ କହିଲେ କୃଷ୍ଣ ଦର୍ଶନେନ ତ୍ୟକ୍ତ ଶୋକ ଶୋକ ଯାଭି, ଯେଉଁ ଆମେ ଶୁଣୁଥିଲେ କେମିତି ଭାବରେ ସେମାନେ ଶୋକ ସନ୍ତପ୍ତ ହୋଇକରି ସବୁ ଗାନ କରୁଥିଲେ, ସଙ୍ଗୀତ ଗାନ କରୁଥିଲେ 19 ଅଧ୍ୟାୟ ପୂର୍ବ ଅଧ୍ୟାୟରେ 19 ଶ୍ଳୋକରେ ଭଗବାନଙ୍କ ବିରହରେ ସବୁ ସଙ୍ଗୀତ ଗାନ କରିଥିଲେ, ବହୁତ ପ୍ରସିଦ୍ଧ ସଙ୍ଗୀତ ଗୋପୀ ଗୀତ ବୋଲି କୁହାଯାଏ। 19 ଶ୍ଳୋକରେ ଏସବୁ ବିରହ ରହି, ଏଇଭଳି ଭାବରେ ଖାଲି 19 ଶ୍ଳୋକ ଥିଲା ତା ନୁହଁ, ଆହୁରି ବହୁତ କଥା ତାଙ୍କ ମନ ଭିତରେ ରହିଛି, ସବୁଗୁଡ଼ା ବ୍ୟକ୍ତ ହୋଇପାରିନାହିଁ, ସେଥିପାଇଁ ଇତି ଶବ୍ଦ ବ୍ୟବହାର କରାଗଲା। ଏହିପରି ଭାବରେ ଯେତେବେଳେ ସେମାନେ ବିଳାପ କରୁଥିଲେ, ଭଗବାନ ଆବିର୍ଭାବ ହୋଇଯାଇଥିଲେ। 32 ଅଧ୍ୟାୟରେ ଏଇଟାକୁ କୁହାଯାଉଛି ପୁନର୍ମିଳନ, ଏଇ ଅଧ୍ୟାୟର ଶୀର୍ଷକ ହେଉଛି ପୁନର୍ମିଳନ, ଆମର ଏଠି ମଧ୍ୟ ଲେଖା ହେଇଛି ସେଇଟା ପୁନର୍ମିଳନ, ରିୟୁନିଅନ୍ ଇଂରାଜୀରେ ପ୍ରଭୁପାଦ କହିଛନ୍ତି ରିୟୁନିଅନ୍। ଅବଶ୍ୟ ପ୍ରଭୁପାଦ ମହାରାଜ ଏ ଶ୍ଳୋକର ଭାବାର୍ଥ ଦେଇନାହାନ୍ତି, ଇଏ ଦେଇଥିଲେ ଆମର ତାଙ୍କର ଯେଉଁ ଶିଷ୍ୟମାନେ ଅଛନ୍ତି ସେମାନେ ଦେଇଛନ୍ତି। ତେଣୁ ଏଇ ଯେଉଁ ଭଗବାନ ଆବିର୍ଭାବ ହୋଇଗଲେ, ସେତେବେଳେ ତାଙ୍କର ଆନନ୍ଦ ସୀମା ରହିଲା ନାହିଁ। ତେଣୁ ତାଭି ବିଧୁତ ଶୋକାଭି, ଏ ଯେଉଁ ଗୋପୀମାନେ ଯେଉଁ ଶୋକାକୁଳ ହୋଇକି ରହିଥିଲେ, ବର୍ତ୍ତମାନ ବହୁତ ଆନନ୍ଦିତ ହୋଇଯାଇଛନ୍ତି। ତେଣୁ ସେଇ ତାଭି କହିଲେ ସେଇ ଗୋପୀମାନଙ୍କ ମଧ୍ୟରେ ବୃତ ଆବୃତ ହୋଇକି ରହିଲେ, ମଝିରେ ରହିଗଲେ ଭଗବାନ କୃଷ୍ଣ ଆବୃତ, ପରିବେଷ୍ଟିତ ସନ୍ ଅଧିକଂ ବ୍ୟରୋଚତ, ଭଗବାନ ତ ଭଗବାନ କହିଲେ ତାଙ୍କର ତ ସବୁବେଳ ପାଇଁ ସୌନ୍ଦର୍ଯ୍ୟ ରହିଛି, ବ୍ୟରୋଚତ ବହୁତ ରୋଚନ କହିଲେ ବହୁତ ସୁନ୍ଦର, ବିଶେଷଣ ପ୍ରଦୀପ୍ତବାନ, ଭଗବାନଙ୍କର ସୌନ୍ଦର୍ଯ୍ୟ ସହିତ କେହି ସମାନ ହୋଇପାରିବେ ନାହିଁ। କିନ୍ତୁ ତଥାପି ସୁଖଦେବ ଗୋସ୍ୱାମୀ କହୁଛନ୍ତି ଅଧିକଂ ବ୍ୟରୋଚତ, ଯେତିକି ସେ ସୂର୍ଯ୍ୟ ସୂର୍ଯ୍ୟଙ୍କର ଯେଉଁ ଆଲୋକ ଅଛି, ଏ ଆଲୋକ ମଧ୍ୟ ଆହୁରି ବଢ଼ିଗଲା, ବର୍ଦ୍ଧିତ ହୋଇଗଲା। ଅଧିକଂ ବିରୋଚତ ବୋଲି ଶବ୍ଦ ବ୍ୟବହାର କରାଗଲା। ଭଗବାନଙ୍କର ଦୀପ୍ତି ଆହୁରି ଅଧିକ ପ୍ରଶସ୍ତ, ଭଗବାନ ଆହୁରି ଆନନ୍ଦିତ ହୋଇଗଲେ। ଗୋପୀମାନଙ୍କ ସହିତ ବା ତାଙ୍କ ଶକ୍ତିମାନଙ୍କ ସହିତ ଭଗବାନ ତାଙ୍କ ଶକ୍ତିଙ୍କର ବିନା ରହିଥିଲେ, ଏକୁଟିଆ ରହିଥିଲେ। ତେଣୁ ଭଗବାନ ନିଜକୁ ବିସ୍ତାର କଲେ। ଭଗବାନ ପ୍ରଥମେ ଏକ ଥିଲେ, ହମ ଏବା ସମୟ ବା ଆଗରେ ନାନ୍ୟ ସଦସତ୍ ପରମ, ଯେଉଁ ଚତୁଃଶ୍ଳୋକୀ ଭାଗବତ ପ୍ରଥମ ଶ୍ଳୋକ ହେଉଛି ଏଇଟା, ଭଗବାନଙ୍କ ଦ୍ୱିତୀୟ ସ୍କନ୍ଧର ନବମ ଅଧ୍ୟାୟ 32 ଶ୍ଳୋକରେ ଭଗବାନ ଅର୍ଜୁନଙ୍କୁ ଏକଥା, ବ୍ରହ୍ମାଙ୍କୁ ଏକଥା କହିଛନ୍ତି। ପ୍ରଥମେ ଭଗବାନ ଏକ ହିଁ ଥିଲେ, ଅହମ୍ ଏବ ସମୟ ବା ଆଗରେ, ଅହମ୍ ଏବ ମୁଁ ଏକୁଟିଆ ହିଁ ଥିଲି। କିନ୍ତୁ ସେଥିରେ ସେ ଆନନ୍ଦ ପ୍ରାପ୍ତ ହେଇ, ଯଦିଓ ସେ ଆନନ୍ଦ ଘନ, ସଚ୍ଚିଦାନନ୍ଦ ଘନ ସିଏ ଆନନ୍ଦ, ତଥାପି ତାଙ୍କର ଆନନ୍ଦ ବଢ଼ିବା ପାଇଁ ସେ ନିଜକୁ ବିସ୍ତାର କଲେ। ଏ ଶକ୍ତି ଏମାନେ ସବୁ ତାଙ୍କର ଆନନ୍ଦ ଚିନ୍ମୟ ରସ, ଆନନ୍ଦ ଚିନ୍ମୟ ଶକ୍ତି, ଏମାନେ ସବୁ ଗୋପୀମାନେ ତାଙ୍କର ଆନନ୍ଦ ଚିନ୍ମୟ ଶକ୍ତି। ତେଣୁ ନିଜକୁ ବିସ୍ତାର କରିଛନ୍ତି ଭଗବାନ, ତେଣୁ ଅଧିକ ବିରୋଚତ, ଅଧିକ ସେ ଆହୁରି ସୁନ୍ଦର ଦେଖାଗଲେ ଭଗବାନ। ଗୋପୀମାନଙ୍କ ବିହରରେ ଯେମିତି ଆମର ଜଣେ ଆଚାର୍ଯ୍ୟ କହିଛନ୍ତି, ଯଦି ଭଗବାନ ଏକୁଟିଆ ଥାଇକିରି କହିବେ ଏ ଭକ୍ତ ମୋ ପାଖକୁ ଆସ, ସେ ଆଚାର୍ଯ୍ୟ ଜଣେ କହୁଛନ୍ତି ଭଗବାନ ଡାକିଲେ ମଧ୍ୟ ମୁଁ ଯିବି ନାହିଁ। କିନ୍ତୁ ଭଗବାନ ଯଦି ରାଧାଙ୍କ ସହିତ ଅଛନ୍ତି, ସିଏ ଯଦି ଆମକୁ ଡାକିବେ ତାହେଲେ ଆମେ ସେଠିକି ଚାଲିଯିବା, ନ ଡାକିଲେ ମଧ୍ୟ ଆମେ ଯିବା ସେଠିକି। ଅବଶ୍ୟ ଆମକୁ ଯିବା ପାଇଁ ଆଲାଉ ନାହିଁ, ଆମ କଥା ତ ଛାଡ଼ନ୍ତୁ, ବ୍ରହ୍ମା ମଧ୍ୟ ଯାଇପାରିଲେ ନାହିଁ। ଭଗବାନ ଯେତେବେଳେ କ୍ଷୀର ସମୁଦ୍ର ତଟରେ ଶୟନ କରିଛନ୍ତି, କ୍ଷୀର ସମୁଦ୍ର ମଝିରେ ରହିଛନ୍ତି, ଅନନ୍ତ ଶଯ୍ୟାରେ ଶୟନ କରିଛନ୍ତି, ବ୍ରହ୍ମା ଆଦି ଦେବତାମାନେ ସବୁ ଗଲେ, ଶିବ ଇନ୍ଦ୍ର ଇତ୍ୟାଦି, କିନ୍ତୁ ତା ଭିତରକୁ ପ୍ରବେଶ କରିପାରିଲେ ନାହିଁ। ସେହି ସିନ୍ଧୁ ତଟରେ ରହିକରି ଭଗବାନଙ୍କୁ ଆରାଧନା କଲେ, ପୁରୁଷ ସୂକ୍ତ ମନ୍ତ୍ରରେ ଆରାଧନା କଲେ, ଓଂ ପୁରୁଷ ଓଂ ସହସ୍ର ଶୀର୍ଷା ପୁରୁଷା ଇତ୍ୟାଦି ଯେଉଁ ରହିଛି ପୁରୁଷ ସୂକ୍ତ ମନ୍ତ୍ର, ଏହି ମନ୍ତ୍ରରେ ଆରାଧନା କଲେ, ଏବଂ ଭଗବାନ ମଧ୍ୟ ତାଙ୍କ ପାଖକୁ ଆସିଲେ ନାହିଁ। ସେ ସେଇଠି ତାଙ୍କ ମେସେଜ୍ ଦେଇଦେଲେ, ମେସେଜ୍ ଦେଇଦେଲେ, ବ୍ରହ୍ମାଙ୍କ ହୃଦୟରେ ମେସେଜ୍ ପଠାଇଦେଲେ। ତେଣୁ ବ୍ରହ୍ମା ସେ ମେସେଜ୍ ପାଇକିରି ସବୁ ଦେବତାମାନଙ୍କୁ କହିଲେ, ଭଗବାନ ଏଇଭଳି ଭାବରେ ମେସେଜ୍ ଦେଇଛନ୍ତି। ତେଣୁ ଆଜି ଭଗବାନ ସ୍ୱୟଂ ବିରାଜମାନ କରିଛନ୍ତି, ଗୋପୀମାନଙ୍କ ମଧ୍ୟରେ ବିରାଜମାନ କରିଛନ୍ତି। ସର୍ବାସ୍ତା ଏ ତାଭି ବିଦ୍ୟୁତ ଶୋକା, ସେମାନେ ସବୁ ଶୋକରୁ ଦୂର ହୋଇଯାଇଛନ୍ତି। ତେଣୁ ଏ ଶ୍ଳୋକରେ ଏଇ ଯେଉଁ ଯେଉଁ ତାଭି ସେଇ ଗୋପୀମାନେ, ଗୋପୀମାନେ କେତେ ହେଇଥିବେ, ଗୋଟେ ସ୍ଥାନରେ ବର୍ଣ୍ଣନା କରାଯାଇଛି ଯେ ଏମାନେ ହେଉଛନ୍ତି ସ୍କାନ୍ଧେ ପ୍ରଭାସ ଖଣ୍ଡେ ଯଥା ଷୋଡ଼ଶୈବ ସହସ୍ରାଣୀ ଗୋପ୍ୟ ତତ୍ର ସମାଗତା। ସ୍କନ୍ଦ ପୁରାଣରେ ପ୍ରଭାସ ଖଣ୍ଡରେ ଏଇଟା ବର୍ଣ୍ଣନା କରାଯାଇଛି ଯେ 16108 ଷୋଡ଼ଶୈବ ସହସ୍ରାଣୀ ଗୋପ୍ୟ ତତ୍ର ସମାଗତା। 16108 ନୁହଁ, 16000 ଷୋଡ଼ଶୈବ ସହସ୍ରାଣୀ ଗୋପ୍ୟ ଗୋପୀ ଥିଲେ ବୋଲି କୁହାଯାଉଛି। କିନ୍ତୁ ଏଇଟା ହେଉଛି କ'ଣ ନା, ଏମାନେ ହେଉଛନ୍ତି ମୁଖ୍ୟ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଆଗମରୁ ଉଦ୍ଧାର କରିଛନ୍ତି। ଆଗମୋକ୍ତେ 30 କୋଟିଓ ଗୋପା ତାସାଂ ମଧ୍ୟ 16000 ମୁଖ୍ୟତରା ତାସାଂ ଏବ ମଧ୍ୟ ଅଷ୍ଟାବେତୋ ମୁଖ୍ୟତମା ଅଷ୍ଟାନାମ ବି ମଧ୍ୟ ଦ୍ୱେ ରାଧା ଚନ୍ଦ୍ରାବଳୁ ଅତି ମୁଖ୍ୟତମେ ତୟୋରପି ମଧ୍ୟ ଶ୍ରୀ ରାଧା ସର୍ବମୁଖ୍ୟତମେତି ଭକ୍ତିଶାସ୍ତ୍ର ନିର୍ଣ୍ଣୟ। ଏଇଭଳି ଭାବରେ ନିର୍ଣ୍ଣୟ କରାଯାଇଛି, ଆଗମରେ ବର୍ଣ୍ଣନା କରାଯାଇଛି। ଇଏ ହେଉଛି ଆମର ନିଗମ ଶାସ୍ତ୍ର, ଭାଗବତମ ହେଉଛି ନିଗମ ଶାସ୍ତ୍ର, ନିଗମ କାଳପତରୋର ଗଳିତଂ ଫଳମ୍। ଆଉ ମଧ୍ୟ ଶାସ୍ତ୍ର ରହିଛି ତନ୍ତ୍ରଶାସ୍ତ୍ର, ଯୋଗୁଁ ଆଗମ ଶାସ୍ତ୍ର ବୋଲି କୁହାଯାଏ। ତେଣୁ ସେଥିରେ ବର୍ଣ୍ଣନା କରାଯାଇଛି ଯେ 300 କୋଟି ଗୋପୀ ଥିଲେ, ସେମାନଙ୍କ ମଧ୍ୟରେ 16 ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ସେମାନଙ୍କ ମଧ୍ୟରେ 16000 ହେଉଛନ୍ତି ମୁଖ୍ୟ, 300 କୋଟିଙ୍କ ଭିତରେ 16000 ଗୋପୀ ହେଉଛନ୍ତି ମୁଖ୍ୟ। ସେମାନଙ୍କ ମଧ୍ୟରେ 8 ଜଣ ମୁଖ୍ୟ ଥିଲେ, ଆମେ ଯେଉଁ ଗତକାଲି କହିଲେ 8 ଜଣ ମୁଖ୍ୟ, କିଏ କିଏ ସେମାନେ, କିଏ 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 ଅଷ୍ଟସଖୀ ନୁହଁ, ଏମାନେ ଚନ୍ଦ୍ରାବଳୀ, ପ୍ରଥମେ ଚନ୍ଦ୍ରାବଳୀଙ୍କ ନାମ ନିଆଗଲା ନା, ଏମାନେ ହେଉଛନ୍ତି କିଏ କିଏ ଆମେ କହିଥିଲେ, ଚନ୍ଦ୍ରାବଳୀ ଶୈବ୍ୟା, ହଁ ଶୈବ୍ୟା, ହଁ ହଁ ଚନ୍ଦ୍ରାବଳୀ, ଶ୍ୟାମଳା, ତାପରେ ଆସିଲେ ଶୈବ୍ୟା, ତାପରେ ରାଧିକା, ଲଳିତା, ବିଶାଖା, ଏମାନେ ଆଠ ଜଣ ହେଉଛନ୍ତି। ତାପରେ ଭଦ୍ରା, ଏ ଆଠ ଜଣ ହେଉଛନ୍ତି ମୁଖ୍ୟ। ଏଇ 16,000 ମାନଙ୍କ ଭିତରେ ଇଏ ଆଠ ଜଣ ହେଉଛନ୍ତି ମୁଖ୍ୟ। ତେଣୁ ତାଙ୍କ ମଧ୍ୟରେ ସେଇ ଆଠ ଜଣ ମୁଖ୍ୟ ମଧ୍ୟରେ କିଏ ମୁଖ୍ୟତମା ଅଷ୍ଟାନାମ ଅପି ମଧ୍ୟ ଏ ଆଠ ଜଣଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ନା ଦ୍ୱେ ଦୁଇ ଜଣ ଶ୍ରେଷ୍ଠ କିଏ ନା ରାଧା ଆଉ ଚନ୍ଦ୍ରାବଳୀ, ରାଧା ରାଧା ଚନ୍ଦ୍ରାବଳୁ। କିନ୍ତୁ ଅତି ମୁଖ୍ୟତମେ ତୟରପି ତାଙ୍କ ଭିତରେ ଯଦି କୁହାଯିବ କିଏ ଶ୍ରେଷ୍ଠ ତାହେଲେ ସିଏ ହେଉଛନ୍ତି ଶ୍ରୀ ରାଧା। ସର୍ବମୁଖ୍ୟତମେତି ଭକ୍ତିଶାସ୍ତ୍ର ନିର୍ଣ୍ଣୟ, ରାଧାରାଣୀ ହେଉଛନ୍ତି ଶ୍ରେଷ୍ଠ। ଏମାନେ ସବୁ ରାଧାଙ୍କର ବିସ୍ତାର, ପ୍ରକୃତରେ ରାଧାରାଣୀ ହେଉଛନ୍ତି କୃଷ୍ଣଙ୍କର ବିସ୍ତାର, ରାଧାଙ୍କର ବିସ୍ତାର ହେଉଛନ୍ତି ସମସ୍ତ ଗୋପୀମାନେ, ଲକ୍ଷ୍ମୀମାନେ ମଧ୍ୟ ରାଧାଙ୍କର ବିସ୍ତାର। ସବୁ ବିସ୍ତାର ଭଗବାନଙ୍କଠାରୁ ଆସୁଛନ୍ତି, କୃଷ୍ଣଙ୍କଠାରୁ ଆସୁଛନ୍ତି। ଅନାଦି ମଧ୍ୟ କ'ଣ ଅଦ୍ୱୈତ ଅଚ୍ୟୁତ ଅନାଦି ଅନନ୍ତ ରୂପମ ଆଦ୍ୟଂ ପୁରାଣ ପୁରୁଷଂ ନବଯୌବନଂଚ ବେଦେଷୁ ଦୁର୍ଲଭ ମଧୁର୍ଲଭମ ଆତ୍ମଭକ୍ତ ଗୋବିନ୍ଦ ମାଆଦି ପୁରୁଷଂ ତମଂ ଭଜାମି। ଭଗବାନ ଯଦିଓ ଏକ ଅଦ୍ୱୈତ ଦୁଇ ନୁହନ୍ତି ସିଏ, କିନ୍ତୁ ସେ ନିଜକୁ ବିସ୍ତାର କରିଛନ୍ତି। ଅଚ୍ୟୁତ ତାଙ୍କର କେବେ ଚ୍ୟୁତ ହୁଏ ନାହିଁ, ଅନନ୍ତ ରୂପ ତାଙ୍କର ଅନନ୍ତ ରୂପ ରହିଛି। ତେଣୁ ଏ ଗୋପୀମାନେ ହେଉଛନ୍ତି ତାଙ୍କର ଶକ୍ତି ଏବଂ ରାଧାରାଣୀ ହେଉଛନ୍ତି ତାଙ୍କର ଲାଦିନୀ ଶକ୍ତି, ଭଗବାନଙ୍କର ଅନ୍ତରଙ୍ଗା ଶକ୍ତି। ଯେମିତି ବହିରଙ୍ଗା ଶକ୍ତି ତିନି ପ୍ରକାର ରହିଛି, ସତ୍ୱ ରଜ ତମ ତିନି ଗୁଣରେ ରହିଛି, ସେହିଭଳି ଭାବରେ ଭଗବାନଙ୍କର ଅନ୍ତରଙ୍ଗା ଶକ୍ତି ରହୁଛି ତିନୋଟି। କ'ଣ କ'ଣ ଚିତ୍ ଶକ୍ତି ମୁଁ ତାକୁ ଚିତ୍ ଶକ୍ତି ମଧ୍ୟ ତିନିଟା ରହିଛି। କ'ଣ କ'ଣ ସନ୍ଧିନୀ, ସମ୍ବିତ ଏବଂ ଲାହାଦିନୀ, ଇଏ ହେଉଛି ଭଗବାନଙ୍କ ଚିତ୍ ଶକ୍ତି ବା ଅନ୍ତରଙ୍ଗା ଶକ୍ତି। ସନ୍ଧିନୀ କଥାରେ ସତ ଅଂଶ ସନ୍ଧିନୀ, ସନ୍ଧିନୀ ଶକ୍ତି କହିଲେ ସବୁବେଳେ ଭଗବାନ ଯେଉଁ ରହିଛନ୍ତି ସବୁବେଳେ ପାଇଁ ରହିଛନ୍ତି, ଇଏ ହେଉଛି ଭଗବାନଙ୍କ ସନ୍ଧିନୀ ଶକ୍ତି। ସତ ଅଂଶ ସନ୍ଧିନୀ, ସତ୍ କହିଲେ ସବୁବେଳେ ପାଇଁ ସେ ରହିଛନ୍ତି, ଅତୀତରେ ଥିଲେ ବର୍ତ୍ତମାନ ଅଛନ୍ତି ଭବିଷ୍ୟତରେ ମଧ୍ୟ ରହିବେ। ଆଉ ସମ୍ବିତ କହିଲେ ଚିତ୍ ଶକ୍ତି, ଭଗବାନଙ୍କ ଚେତନା ଶକ୍ତି, ଭଗବାନ ଯେଉଁ ଜ୍ଞାନ ଶକ୍ତି ରହିଛି ଇଏ ହେଉଛି ସମ୍ବିତ ଶକ୍ତି ଭଗବାନଙ୍କର। ଆଉ ଗୋଟେ ଶକ୍ତି ହେଉଛି ଲାହାଦିନୀ ଶକ୍ତି, ଆନନ୍ଦ ଆନନ୍ଦ ଶକ୍ତି, ଲାହାଦିନୀ କହିଲେ ଆନନ୍ଦ। ଭଗବାନ ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି ରାଧାରାଣୀ ସେଇଟା ପ୍ରଦାନ କରନ୍ତି, ରାଧାରାଣୀ ହେଉଛନ୍ତି ତାଙ୍କର ଆନନ୍ଦ ଶକ୍ତି, ଲାହାଦିନୀ ଶକ୍ତି। ରାଧା କୃଷ୍ଣ ପ୍ରଣୟ ବିକୃତି ଲାହାଦିନୀ ଶକ୍ତିର ଅସ୍ମାତ, ଭଗବାନଙ୍କର ଲାହାଦିନୀ ଶକ୍ତି ହେଉଛନ୍ତି ରାଧାରାଣୀ। ତେଣୁ ସେ ରାଧାରାଣୀ ହେଉଛନ୍ତି ଶ୍ରେଷ୍ଠ ମୁଖ୍ୟ। ତେଣୁ ଏଇଭଳି ଭାବରେ 10 ଶ୍ଲୋକରେ କୁହାଗଲା। ତେଣୁ ତା ପର ଶ୍ଲୋକରେ କୁହାଯାଉଛି, 2 ଶ୍ଲୋକ ଏକ ସମୟରେ କୁହାଯାଇଛି, ଅନ୍ୱୟ ହେଇଛି, ଗୋଟିଏ ସ୍ଥାନରେ ଅନ୍ୱୟ ହେଇଛି ଯେ ତା ସମାଦାୟ କାଳିନ୍ଦ୍ୟା ନିର୍ବିଶ ପୁଲିନଂ ବିଭୁ ବିକଶତ୍ କୁନ୍ଦ ମନ୍ଦାର ସୁରଭ୍ୟ ଅନିଳ ଷଟ୍ ପଦମ ଶରତ ଚନ୍ଦ୍ରାଂଶୁ ସନ୍ଦୋହତ ଧ୍ୱସ୍ତ ଦୋଷାତ୍ମ ଶିବମ କୃଷ୍ଣାୟା ହସ୍ତତରଳାଚିତ କୋମଳ ବାଲୁକମ। ଏଇ 2 ଶ୍ଲୋକ ଏକ ସମୟରେ କୁହାଯାଉଛି, ଅନ୍ୱୟ ହେଇଛି। କ'ଣ ତାର ଅର୍ଥ ହେଉଛି କ'ଣ ନା, ବିଭୁ ଭଗବାନଙ୍କୁ ବିଭୁ, ବିଭୁ କହିଲେ ଅନଲିମିଟେଡ଼, ତାଙ୍କ ଲିମିଟ୍ ନାହିଁ, ଅନନ୍ତ ବିଭୁ, ଅନନ୍ତ ଶକ୍ତି ତାଙ୍କର ରହିଛି। ଆମେ ତାଙ୍କର ଶକ୍ତି, କିନ୍ତୁ ଆମେ ବିଭୁ ନୁହଁ, ଆମେ ହେଉଛେ କ'ଣ ଅଣୁ। ଭଗବାନ ଏବଂ ଜୀବ ଭିତରେ ତଫାତ୍ ହେଉଛି ଏଇଟା, ଭଗବାନ ହେଉଛନ୍ତି ବିଭୁ, ଆମେ ହେଉଛେ ଅଣୁ। ତେଣୁ ସିଏ ବିଭୁ ତାହା ତାହା କହିଲେ ସେ ଗୋପୀମାନଙ୍କର ଗୋପୀ ସମାଦାୟ ବିକଶତ, ଏଇସବୁ ଗୋପୀମାନେ ଯେଉଁ ସେଠି ତାଙ୍କ ମଧ୍ୟରେ ରହିଥିଲେ ଭଗବାନ ରହିଥିଲେ, ସେ ଯେଉଁ ପୁଲିନର ବର୍ଣ୍ଣନା କରାଯାଉଛି, ସେ ଯେଉଁ ସ୍ଥାନର ବର୍ଣ୍ଣନା କରାଯାଉଛି 1.5 ଶ୍ଲୋକରେ, ସେ ସ୍ଥାନର ଯେଉଁ ସୌନ୍ଦର୍ଯ୍ୟ ରହିଛି, ଯେଉଁ ପ୍ରଥମ ଶ୍ଲୋକରେ ଯେଉଁ କୁହାଗଲା 10 ସ୍କନ୍ଧ 29 ଅଧ୍ୟାୟରୁ ଆରମ୍ଭ ହେଲା ରସ ପଞ୍ଚାଧ୍ୟାୟ, ପ୍ରଥମ ଶ୍ଲୋକଟି ହେଉଛି କ'ଣ ନା, ଭଗବାନ ଅପି ତା ରାତ୍ରି କ'ଣ ଶାରଦ ଫୁଲ ମଲ୍ଲିକା, ଏଇ ଯେଉଁ ଅଶ୍ୱିନୀ ପୂର୍ଣ୍ଣମୀ ତିଥି ସେଇଦିନର କଥା, ସେଇଦିନର କଥା ଚାଲିଛି ବର୍ତ୍ତମାନ। ତେଣୁ ସେ କେତେ ସୁନ୍ଦର ସବୁ ସ୍ଥାନ ସବୁ ରହିଥିଲା, ବିକଶତ୍ କୁନ୍ଦ ମନ୍ଦାର ସୁରଭି ଅନିଳ ଷଟ୍ ପଦ, ଏସବୁ ସୁନ୍ଦର ସୁନ୍ଦର ପୁଷ୍ପ ରହିଛି, ବହୁତ ସୁରଭି, ବହୁତ ସୁଗନ୍ଧି ତା'ଦେହରୁ ଆସୁଛି। ଏଇ ସମ୍ବନ୍ଧରେ ଗୋଟେ କଥା କୁହାଯାଏ, ମୋର ମନେ ପଡ଼ିଗଲା ଯେ ଜଣେ ମାଳି, ଯେଉଁମାନେ ମାଳି କେତେ ସୁନ୍ଦର ତାଙ୍କର ଫୁଲ ସବୁ, ସେମାନେ କାର୍ଯ୍ୟ ଫୁଲରେ ସବୁ ତାଙ୍କର ବିଜନେସ୍, କେତେ ସୁବାସ ସେଠି ହେଉଥିବ, ସେମାନେ ସବୁ ସବୁବେଳେ ସେଇଟା ସୁବାସ ଆଗ୍ରହଣ କରୁଥିବେ, ସୁବାସିତ ସ୍ଥାନ ହୋଇଯାଇଥିବ। ଗୋଟେ ମାଳିନୀ ଏଇଭଳି ଭାବରେ ଜଣେ ତାର ଆଉ ଜଣେ ବନ୍ଧୁ ବାନ୍ଧବୀ ଥିଲେ, ସିଏ ହେଉଛନ୍ତି କିଏ ନା, ସିଏ ହେଉଛନ୍ତି ମାନେ ମାଛ 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 ବିକାଳି ଧୀବର ବା ଯାହା ହଉ, ଏଇଭଳି ଭାବରେ ଧୀବର ସ୍ତ୍ରୀ ଲୋକ ଜଣେ, ତାଙ୍କ ଭିତରେ ମୈତ୍ରୀ ଥିଲା। ତେଣୁ ଗୋଟେ ଥର ସେ ଯେଉଁ ସ୍ତ୍ରୀ ଲୋକ ଜଣଙ୍କ ମାଛ ଧରିକି ଟୋକେଇ ଶୁଖୁଆ ମୁଣ୍ଡେଇକି ଆସିଛି ବିକିବା ପାଇଁ ଯାଇଥିଲା, ସେ ସେଲା ନାହିଁ କି କ'ଣ ଯାହା ବି ହେଉ, କୌଣସି ମତେ ସେ ତା'ର ସେ ବାନ୍ଧବୀ ସବୁ ରହିଛି ସେ ମାଳିନୀ, ତା ସହିତ ସେଦିନ ରାତ୍ରିଟି ସେଇଠି ରହିଲା, ସିଏ ତାଙ୍କ ଘରେ ରହିଲା। କିନ୍ତୁ ମାଳିନୀ କହିଲେ ତାଙ୍କର ଘରେ କେତେ ସବୁ ସୁବାସିତ ଫୁଲ ସେ ରହିଛି, ବାସ ମହକ ଛୁଟୁଛି। କିନ୍ତୁ ଇଏ ସ୍ତ୍ରୀ ଲୋକ ଯେ କ'ଣ ଶୁଖୁଆ ମାଛ ବିକୁଛି, ତାକୁ ସେଇଟା ଭଲ ଲାଗୁନାହିଁ, ତାକୁ ସେଇଟା ବହୁତ ଗନ୍ଧ ହେଉଛି, ସିଏ ରାତି ସାରା ଶୋଇପାରିଲା ନାହିଁ, ଇଏ ଯେଉଁ ସୁବାସ ରହିଛି ସେଇଟା ତାକୁ ଭାରି ଗନ୍ଧ ହେଉଛି। ତେଣୁ ସେ କ'ଣ କଲା ନା, ତାର ଯେଉଁ ମାଛ ରହିଛି ତା ଉପରେ ଗୋଟେ କପଡ଼ା ଥିଲା, ସେ କପଡ଼ାଟାକୁ ନାକ ପାଖରେ ରଖି ଏଇଭଳି ଭାବରେ ବଦ୍ଧ ଜୀବର ଅବସ୍ଥା ହେଉଛି ଏଇଭଳି ଭାବରେ। ଯାହା ହଉ, ଏତେ ସୁନ୍ଦର ଫୁଲ ସବୁ ରହିଛି ବିକଶତ, ଏସବୁ ଆଗରୁ ବର୍ଣ୍ଣନା କରାଯାଇଛି, 29 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସେ ଫୁଲମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଆଉ ଥରେ ସେଇଟାକୁ କୁହାଯାଉଛି, ଯେହେତୁ ଭଗବାନ ବର୍ତ୍ତମାନ ସେଠାରେ ରହିଛନ୍ତି, ବିକଶତ କୁନ୍ଦ ମନ୍ଦାର ସୁରଭି, କୁନ୍ଦ ମନ୍ଦାର କୁନ୍ଦ ଫୁଲ ଏବଂ ମନ୍ଦାର ଫୁଲ, ମନ୍ଦାର କହିଲେ ଆମର ଏଇ ମନ୍ଦାର ନୁହଁ, ସେ ଅଲଗା ମନ୍ଦାର, ସୁରଭି ଅନିଳ, ଏଇ ସୁବାସ ଦ୍ୱାରା ଯେଉଁ ପବନ ସେଠୁ ବହୁଛି, ସେ ଅନିଳ ମଧ୍ୟ ପବନ ମଧ୍ୟ ବହୁତ ସୁବାସିତ ହୋଇଯାଉଛି। ଏବଂ ଷଟ୍ ପଦମ କହିଲେ ଛଅଟା ପଦ କାହାର, ଷଟ୍ ପଦମ ଛଅଟା ପଦ କାହାର, ଭ୍ରମର ହେଉଛି ଷଟ୍ ପଦ। ଏମାନେ ଭ୍ରମର ସେଠି ଗୁଣୁଗୁଣ ହେଉଛନ୍ତି, ଭ୍ରମର ମାନେ ଭ୍ରମର ପଦ୍ମ ବା ଫୁଲର ମଧୁପତି, ଫୁଲର ଯେଉଁ ରହିଛି ସୁବାସିତ ପ୍ରତି ଆକର୍ଷିତ ହେଇ ଆସନ୍ତି। ତେଣୁ ଏମାନେ କ'ଣ କରୁ, ଷଟ୍ ପଦମ ରହିଛି ମାନେ ଏଇଠୁ ଜଣାପଡ଼ୁଛି ଯେ ଅନିଳ ଯେଉଁ ପବନ ଆସୁଛି ସେ ପବନ ଜୋରରେ ପବନ ବହୁନା, ଧୀର ସମୀରେ ଯମୁନା ତୀରେ ଧୀର ସମୀରେ ବସତି ବନ ମନ ମାଳ, ଧୀର ସମୀର ଦେଉଛି, ନହେଲେ ରହିପାରିବେ ନାହିଁ ଏମାନେ, ସେ ପଳେଇ ମାନେ କ'ଣ ଭାସି ମାନେ ଉଡ଼ିଯିବେ। ତେଣୁ ଧୀର ସମୀର ବହୁଛି, ଧୀର ଅନିଳ ବା ଧୀର ସମୀର ଆସୁଛି। ଏବଂ ଷଟ୍ ପଦମ କହିଲେ ପୁଷ୍ପରେ ସବୁ ଏଇ ମହୁମାଛିମାନେ ସବୁ ଗୁଣୁଗୁଣ ହେଉଛନ୍ତି ବା ବସୁଛନ୍ତି, ସେ ଯେଉଁ ସୁବାସକୁ ଆଗ୍ରହଣ କରୁଛନ୍ତି ଏବଂ ମଧୁ ମଧ୍ୟ ଆସ୍ୱାଦନ କରୁଛନ୍ତି। ତେଣୁ ବିକଶତ ଭି ପ୍ରସ୍ଫୁଟିତ ହେଇ କୁନ୍ଦେଇ, ସବୁ ଫୁଲ ଫୁଟି ଯାଇଛି, ଯେଉଁଟା ହେବା କଥା ନୁହଁ ସେଇଟା ହେଇଛି। ଯେଉଁ ଶରତ ଋତୁରେ ଏସବୁ ମଲ୍ଲିକା ଫୁଲ ବା ମାଳତୀ ଫୁଲ ଏସବୁ ଫୁଟେ ନାହିଁ, କିନ୍ତୁ ଇଏ ଭଗବାନ, ଇଏ ବୃନ୍ଦାବନ ସ୍ଥାନ, ସବୁ ଋତୁ ଏକ ସମୟରେ ଉପସ୍ଥିତ ଥାଆନ୍ତି। ଭଗବାନଙ୍କ ଆବିର୍ଭାବ ତିଥିରେ ମଧ୍ୟ ସେଇ କଥା ହେଇଥିଲା, ଭାଦ୍ରବ ଅଷ୍ଟମୀ ତିଥି ଯେଉଁ ହେଇଛି କୃଷ୍ଣ ଅଷ୍ଟମୀ ତିଥିରେ, ସେ ଭାଦ୍ର ମାସ ହେଲେ ମଧ୍ୟ ସେଠି ବସନ୍ତ ଋତୁର ଶୋଭା ପାଉଥିଲା, ରାତିରେ ମଧ୍ୟ ପଦ୍ମ ସବୁ ପ୍ରସ୍ଫୁଟିତ ହେଇଥିଲେ, ଦିନରେ ପଦ୍ମ ପ୍ରସ୍ଫୁଟିତ ହେଉଥିଲେ କିନ୍ତୁ ରାତିରେ ମଧ୍ୟ ପଦ୍ମ ପ୍ରସ୍ଫୁଟିତ ହେଉଥିଲେ, ଅଷ୍ଟମୀ ତିଥି ହେଇଥିଲେ ମଧ୍ୟ ଚନ୍ଦ୍ର ପୂର୍ଣ୍ଣମୀ ଚନ୍ଦ୍ର ପୂର୍ଣ୍ଣ ଚନ୍ଦ୍ର ଭଳି ବିକଶିତ ହେଇଥିଲେ। ଇଏ ଭଗବାନଙ୍କର ଅଦ୍ଭୁତ ଶକ୍ତି, ବିଭୁ ଶବ୍ଦ ସେଥିପାଇଁ ବ୍ୟବହାର କରାଗଲା। ତେଣୁ ଏଇଭଳି ଭାବରେ ଭ୍ରମରା ଦଶମୀ ତତ୍ ଶରତ ଚନ୍ଦ୍ରାଂଶୁ ସନ୍ଦେହ ଧ୍ୱସ୍ତ ଦୋଷାତ୍ମ, ତେଣୁ ସେଥିରେ ରାତ୍ରିର ଆଉ ଅନ୍ଧକାର ନଥିଲା, ସବୁ ଆଲୋକିତ ହେଇଯାଇଥିଲା। ଶରତ ଚନ୍ଦ୍ର କିରଣରେ, ଶରତ ଚନ୍ଦ୍ର ଆଶୁ ଦ୍ୱାରା ସବୁ ଅନ୍ଧକାର ସବୁ ଦୂର ହେଇଯାଇଥିଲା। ସେଇଭଳି ଭାବରେ ଶରତ ଚନ୍ଦ୍ରସ୍ୟ ଶରତ କାଳୋଦିତ ଚନ୍ଦ୍ରସ୍ୟ ଅଂଶୁ ସନ୍ଦେହ ହେଇ କିରଣ ସମୂହ ହେଇ ଧ୍ୱସ୍ତ ବା ନଷ୍ଟ ଅପଗତଂ ଦୋଷା ବା ତମ ରାତ୍ରେ ଅନ୍ଧକାର ଯସ୍ମିନ୍ ତତ୍, ଅନ୍ଧକାର ରାତ୍ରି ଆଉ ନଥିଲା, ସେଇଟା ଆଲୋକିତ ହେଇଯାଇଥିଲା ଚନ୍ଦ୍ରର କିରଣରେ, ସବୁ ଅନ୍ଧକାର ଦୂର ହୋଇଯାଇଥିଲା। ସେଇଠି ଶିବଂ ଶିବଂ କହିଲେ ଅତେବ ସୁଖକରଂ, ବହୁତ ଆନନ୍ଦଦାୟକ ସେ ସ୍ଥାନ ଥିଲା। ଶିବଂ ଶବ୍ଦ ବ୍ୟବହାର କରାଯାଇଛି, ସୁଖକରଂ। କୃଷ୍ଣାୟା, କୃଷ୍ଣାୟା କହିଲେ ଯମୁନାର ଆଉ ଗୋଟେ ନାମ ହେଉଛି କୃଷ୍ଣା, କାଳିନ୍ଦୀ କୃଷ୍ଣା। ତେଣୁ କୃଷ୍ଣାୟା କହିଲେ ଯମୁନାୟା ହସ୍ତ ତରଳାଚିତ କୋମଳ ବାଲୁକାମ, ତାର ତରଙ୍ଗରେ ତରଙ୍ଗ ଦ୍ୱାରା ଯେଉଁ ବାଲୁକା ସବୁ କୋମଳ ହୋଇଯାଇଛି, କୋମଳ ବାଲୁକାମ ହସ୍ତ ତରଳେଇ ମାନେ ହସ୍ତ ରୂପେଇ ତରଙ୍ଗେଇ ଆଚିତା ଆସ୍ତୁତା କୋମଳ ବାଲୁକା ଜସ୍ମିନ, ବାଲୁକା ସବୁ ବହୁତ କୋମଳ ବାଲୁକା ରହିଛି ସେଠି। ଭଗବାନ ସେଇଠି ଉପବେଶନ କରିଛନ୍ତି ବା ବସିଛନ୍ତି କୋମଳ ବାଲୁକାମ। କାଳିନ୍ଦିଆ ବା ଏଇ ଯମୁନା ନଦୀ ପୁଲିନଂ କହିଲେ ତୀର, ନଦୀ ତଟରେ ଯମୁନା ତଟ ବନ ଚାରି ସେ ଭଗବାନ ସେ ଯମୁନା ତଟରେ ଆଜି ତାଙ୍କର ଏଇଭଳି ଭାବରେ ରାସଲୀଳା ଆରମ୍ଭ ହେବ, ତା ପର ଅଧ୍ୟାୟରେ ଆରମ୍ଭ ହେବ। ବର୍ତ୍ତମାନ ବସିଛନ୍ତି ନିର୍ବିଷୟ ଭଗବାନ ସେ ପ୍ରବେଶ କରିଥିଲେ। ଯଦି ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି ଗୋପୀମାନେ ସେଇଠି ବସିଥିଲେ, କିନ୍ତୁ ଆଉ ଥରେ ଏଇଟାକୁ ପୁଣି ଥରେ କୁହାଗଲା ସେହି ଯମୁନା ତଟରେ ବର୍ତ୍ତମାନ ଭଗବାନ ଏଇଭଳି ଭାବରେ ସୁଶୋଭିତ ହେଉଛନ୍ତି। ତେଣୁ ଏଠାରେ କହୁଛନ୍ତି ତତଶ୍ଚ ତାହା ସମ୍ୟକ ହାସ୍ୟ ହସ୍ତଗ୍ରହାଧୀନ ଆଦାୟ ନିର୍ବିଷ୍ୟ ପୁଲିନଂ ପ୍ରବେଶ୍ୟ ଚ ବ୍ୟରୋଚତ ଇତି ପୂର୍ବଣୈବ ଅନ୍ୱୟ ପୁଲିନଂ ବିଷ୍ଣଷ୍ଟି ସାର୍ଦ୍ଧେନ। ସେ ପୁଲିନର ଯେଉଁ ଶୋଭା ଏଇ ଦେଢ଼ଟି ଶ୍ଳୋକରେ ବର୍ଣ୍ଣନା କରାଗଲା, କେତେ ସୁନ୍ଦର ସବୁ ଫୁଲ ସବୁ ପ୍ରସ୍ଫୁଟିତ ହୋଇଛି, ଧୀର ସମୀର ବହୁଛି ଯେଉଁଟାକି ମଧ୍ୟ ସୁଗନ୍ଧିତ ସମୀର, ଏବଂ ଷଟ୍ପଦ ବା ଭ୍ରମରମାନେ ମଧ୍ୟ ସେଠି ଆକର୍ଷିତ ହୋଇକି ସବୁ ସେଇଠି ରହିଛନ୍ତି, ମାନେ ଜୋରରେ ପବନ ହେଉନି ଏଇଥିରୁ ବୁଝିବାକୁ ପଡ଼ିବ। ତେଣୁ ଏହିଭଳି ଭାବରେ ସମ୍ୟକ ହାସ୍ୟ ହସ୍ତଗ୍ରହାଧୀନ ଆଦାୟ ଗୋପୀମାନେ ଏବଂ କୃଷ୍ଣ ଏଠି ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଯଦି ଜଣେ ପ୍ରଶ୍ନ କରିବ 300 କୋଟି ଗୋପୀମାନ ଭିତରେ କେମିତି ସେ ବସିଲେ, ସେଥିପାଇଁ ବିଭୁ ଶବ୍ଦ ବ୍ୟବହାର କରାଗଲା। ବିଭୁ ବିଭୁ କହିଲେ ସେ ନିଜକୁ ବିସ୍ତାର କରିଛନ୍ତି, ଅନ୍ୟ କେହି ଗୋପୀ ଜାଣୁନାହାନ୍ତି, ଅନ୍ୟ ଭାବୁଛନ୍ତି ଇଏ ଏକମାତ୍ର କୃଷ୍ଣ, ଯେ ସିଏ ମଧ୍ୟ ସେଇଭଳି ଭାବରେ ନିଜକୁ ବିସ୍ତାର କରିଛନ୍ତି ସେମାନେ ବୁଝିପାରୁନାହାନ୍ତି ଇଏ ଭଗବାନ। ସେଥିପାଇଁ ବିଭୁ ଭଗବାନ ବିଭୂତା ହେଉଛି ଏଇଭଳି ଭାବରେ। ତା ପରେ ବୋଧେ ଏଇ ଶ୍ଳୋକ ପରଟି ଆସିବ ଶିବମ। ଏଇଭଳି ଭାବରେ ସୁଖକର ପରିସ୍ଥିତିରେ ସେମାନେ ଯେଉଁ ବସିଛନ୍ତି ତା ପର ଶ୍ଳୋକରେ ସେଇଟା କୁହାଯିବ 13 ଶ୍ଳୋକରେ। କ'ଣ ନା ତଦର୍ଶନାହ୍ଲାଦ ବିଦ୍ୟୁତ ହୃଦ୍ରୁଜୋ ମନୋରଥାନ୍ତଂ ଶ୍ରୁତୟୋ ଯଥା ଜଜୁଃ ସ୍ୱୈ ରୁତରିୟୈ କୁଚକୁଙ୍କୁମାତ୍ୟୈର ଅଚିକୃପନ୍ନାସନ୍ ଆସନ୍ ଆସନମ୍ ଆତ୍ମବନ୍ଧବେ ଆସନମ୍ ଆତ୍ମବନ୍ଧବେ ତଦର୍ଶନ ତଦର୍ଶନ ଆହ୍ଲାଦ ଆହ୍ଲାଦ ତାଙ୍କର ଯାହାତ ହେଉଛି ଗୋପୀମାନଙ୍କର ତଦର୍ଶନାହ୍ଲାଦ ବିଦ୍ୟୁତ ହୃଦ୍ରୁଜ ତାଙ୍କ ହୃଦ୍ରୋଗ ଯେଉଁ ରହିଛି ଭଗବାନ ବିରହରେ ସେ ସନ୍ତପ୍ତ ହୋଇକି ରହିଥିଲେ, ଇଏ ତାଙ୍କର ହୃଦ୍ରୋଗ ଥିଲା। ତେଣୁ ସେ ହୃଦ୍ରୋଗ ତସ୍ୟା କୃଷ୍ଣସ୍ୟ ଦର୍ଶନେନ ଯହ ଆହ୍ଲାଦ ତେନ ବୁଧୁତା ବା ନିରସ୍ତା ହୃଦ୍ରୁଜ ତତ୍ ବିଶ୍ଳେଷଜ୍ଞା ମନ ପୀଡ଼ା ଯାସନ୍ ତାହା ଗୋପା। ଭଗବାନ ବିରହରେ ଯେଉଁ ମନପୀଡ଼ା ଥିଲା ସେ ମନପୀଡ଼ା ଦୂର ହୋଇଗଲା, ତ ଦର୍ଶନ ଆହ୍ଲାଦ ଏତେ ଆନନ୍ଦ ତାଙ୍କର ଜାତ ହେଲା, ସେ ସବୁ ଦୁଃଖ ଥିଲା ଦୂର ହୋଇଗଲା। ବିଦ୍ୟୁତ ହୃଦ୍ରୁଜ ହୃଦ୍ରୁଜ ହୃଦ୍ରୋଗ ହୃଦ୍ରୋଗ ବୋଲି କୁହାଯାଉଛି ହୃଦ୍ରୋଗ, ଆମର ଯେଉଁ କୁହାଗଲା ଆମର ଶ୍ରୀଶ୍ରୀମଦ୍ ଭକ୍ତିସ୍ୱର ଦାମୋଦର ସ୍ୱାମୀ ଗୁରୁ ମହାରାଜଙ୍କର ଯେତେବେଳେ ଅପ୍ରକଟ ହେଲେ ସେଇଟାକୁ ଇସ୍କନରେ ତାଙ୍କର ଦିଆଗଲା ଇ ମାନେ ହାର୍ଟ ଆଟାକ୍ ବୋଲି କୁହାଗଲା, ହାର୍ଟ ଆଟାକ୍ ବୋଲି କୁହାଗଲା ବର୍ଣ୍ଣନା କରାଯାଇଛି, ଯେ ଇସ୍କନ ରେଜଲ୍ୟୁସନ୍ ପାସ୍ ହେଇଛି ସେଇଟା ହାର୍ଟ ଆଟାକ୍ରେ ସେ ଚାଲିଗଲେ ବୋଲି। କିନ୍ତୁ ଇଏ ଏ ହୃଦ୍ରୋଗ ଏଇଠି କହୁଛି ହାର୍ଟ ଆଟାକ୍ କଥା କୁହାଯାଉଛି, ହୃଦ୍ରୋଗଙ୍କର ଭଲ ହେଇଗଲା, ହାର୍ଟ ଆଟାକ୍ ଯେଉଁ ଥିଲା ହୃଦ୍ରୋଗ ହୃଦ୍ରୁଜ ହୃଦ୍ରୋଗ କହିଲେ ହାର୍ଟ ଆଟାକ୍ ହେଇଥିଲା ତାଙ୍କର, କିନ୍ତୁ ଭଗବାନଙ୍କର ଆବିର୍ଭାବରେ ତାଙ୍କର ଦୂର ହୋଇଗଲା। ପାରମାର୍ଥିକ ସ୍ତରର ଯେଉଁ କଥାକୁ ଆମେ ବୁଝିପାରିବା ନାହିଁ, ଭୌତିକ ସ୍ତରରେ ବୁଝିପାରିବା ନାହିଁ, ଭଗବାନଙ୍କର ଚିନ୍ତା କରି ଏଇ ଭଗବାନଙ୍କର ଏଇ ଯେଉଁ ଲୀଳା ରାସ ଲୀଳା ଏଇ ଲୀଳାକୁ ସ୍ମରଣ କରି ସେ ଶରୀର ତ୍ୟାଗ କରିଥିଲେ ଗୁରୁଦେବ। ଏଇଟାକୁ ସମସ୍ତେ ବୁଝିପାରିବେନି, ତେଣୁ ସେ କହିଲେ ହାର୍ଟ ଆଟାକ୍ରେ ଡାକ୍ତର କ'ଣ ବୁଝିବେ ସେ କଥା, ତାଙ୍କ ହୃଦୟରେ ଯେଉଁ ଭାବଟା ରହିଛି ସେ ଭାବଟା ସେ ବୁଝିପାରିବେ, ସେ କହିଲେ ହାର୍ଟ ଆଟାକ୍ ହେଇଗଲା ତାଙ୍କର, ଏଇଭଳି ଭାବରେ ସେମାନେ କହିବେ। ତେଣୁ ଇଏ ଯେଉଁ ଆମର ଗୁରୁଦେବ ମଧ୍ୟ ସେଇଭଳି ଭାବରେ ତାଙ୍କର ଅନ୍ତିମ ସମୟରେ ସେଇ ଗୋପୀମାନଙ୍କର ଏଇ ଯେଉଁ ରାସ ପଞ୍ଚଧ୍ୟା ଏଇ ସିଏ ମଧ୍ୟ ବହୁତ ନିଜେ ସଙ୍ଗୀତ ରଚନା କରି ଗାନ କରୁଥିଲେ, ମଣିପୁରୀ ଭାଷାରେ ସେ ସଙ୍ଗୀତ ମଧ୍ୟ ରହିଛି। ଏ ଗାନ କରି କରି ସେ ଶରୀର ତ୍ୟାଗ କରିଥିଲେ, ଭଗବାନଙ୍କର ଏଇ ରାସଲୀଳାରେ ସେ ମିଳିତ ହେଇଥିଲେ। ରାସଲୀଳା ଚାଲିଛି ସବୁଠେ, ବର୍ତ୍ତମାନ ମଧ୍ୟ ଚାଲିଥିବ ରାସଲୀଳା କେଉଁଠି, ତେଣୁ ସବୁ ଯେଉଁ ଆସିବେ କିଏ କେଉଁ ପ୍ରକାର ଗୋପୀ ସବୁ ଅଛନ୍ତି ସେଠି। ଯଥା ଶ୍ରୁତୟ, ଏଠି ଶ୍ରୁତି ଶ୍ରୁତି କହିଲେ ବେଦ ଇତ୍ୟାଦି, ବେଦକୁ ଶ୍ରୁତି ବୋଲି କୁହାଯାଏ, କାରଣ ବେଦକୁ ଶୁଣି ଶୁଣି ମନେ ରଖୁଥିଲେ, ସେଥିପାଇଁ ବେଦର ଗୋଟିଏ ନାମ ହେଉଛି ଶ୍ରୁତି। ତେଣୁ ବ୍ୟାସଦେବ ଆସି ଏଟାକୁ ରଚନା କଲେ, ଲିପିବଦ୍ଧ କଲେ, ନହେଲେ ତା ପୂର୍ବରୁ ବେଦ ଥିଲେ, କେବଳ ଶୁଣିକିରି ମନେ ରଖୁଥିଲେ ଶ୍ରୁତି। ବର୍ତ୍ତମାନ ମଧ୍ୟ ଆମର ଇଂଲଣ୍ଡର ଯେଉଁ ପାର୍ଲାମେଣ୍ଟ ରହିଛି ତାକୁ କୁହାଯାଏ ପାର୍ଲାମେଣ୍ଟ, ଲେଖା ହେଇନାହିଁ ଠିକ ନା ଭୁଲ, ଇଂଲଣ୍ଡର ରିଟିନ୍ ପାର୍ଲାମେଣ୍ଟ ନାହିଁ, ଆମର ଯେମିତି ଇଣ୍ଡିଆରେ ରହିଛି ପାର୍ଲାମେଣ୍ଟ, ଆମର ପାର୍ଲାମେଣ୍ଟ କହୁଛି କ'ଣ ଯେଉଁ କନଷ୍ଟିଚ୍ୟୁସନ୍ ରହିଛି, ସେମିତି ଇଂଲଣ୍ଡର ରିଟିନ୍ କନଷ୍ଟିଚ୍ୟୁସନ୍ କିଛି ନାହିଁ ମୁଁ ଯେତିକି ଜାଣିଛି, ଆ ଭିତରେ କ'ଣ ହେବ ସବୁ ମୁଁ କହିପାରିବି ନାହିଁ, କିନ୍ତୁ ଇଂଲଣ୍ଡରେ ରିଟିନ୍ କନଷ୍ଟିଚ୍ୟୁସନ୍ କିଛି ନାହିଁ, ତାଙ୍କର ସବୁ ଚାଲିଛି ଇଏରେ କ'ଣ ପରମ୍ପରାରେ ଚାଲିଛି କାର୍ଯ୍ୟ। ତେଣୁ ଇଏ ବେଦ ମଧ୍ୟ ସେଇଭଳି ଭାବରେ ଶ୍ରୁତି ଲିପିବଦ୍ଧ ହୋଇନଥିଲେ, କାରଣ ଲୋକମାନଙ୍କର ସ୍ମୃତି ଶକ୍ତି ଏତେ ପ୍ରଖର ଥିଲା, ଲେଖିବାର କ'ଣ ଆବଶ୍ୟକତା ଅଛି, ଆମେ ଆଜିକାଲି ଲେଖୁଛେ ଆଉ କିଛି ଲେଖୁଛେ, ଆଗେ ଯେଉଁ ପୋଷ୍ଟ କାର୍ଡ଼ରେ ଲେଖା ହେଉଥିଲା ସବୁ ଆଜିକାଲି ଲେଖା ହେଉଛି, ଏବେ ସବୁ ଦିଆଯାଉଛି, ସେଇଭଳି ଭାବରେ ସବୁ ଜିନିଷ ଚିପ୍ସରେ ରହିଗଲା, 32 GB ରହିଛି ଚିପ୍ସ ସବୁ ରହିଛି, ତା ଦେହରେ ସବୁ ରହିଗଲା ସବୁ 128 GB ଏମିତି ସବୁ ରହିଛି, କେତେ କ'ଣ ସବୁ ତା ଭିତରେ ଷ୍ଟୋର୍ ହୋଇଯାଉଛି, କେତେ କଥା ରହିଯାଉଛି। ତେଣୁ ଆମେ ଯଦି ସବୁ ମନେ ରଖିପାରିବା କାହିଁକି ଲେଖିବାକୁ ଦରକାର ପଡ଼ିବ, କ'ଣ ଦରକାର, ସତ୍ୟ ତ୍ରେତା ଦ୍ୱାପରେ ତିନି ଯୁଗରେ ଲେଖିବାର ଆବଶ୍ୟକତା ନଥିଲା, କେବଳ ମନେ ରଖିଦେଉଥିଲେ, ଶୁଣିକିରି ମନେ ରଖିଦେଉଥିଲେ, ସେଥିପାଇଁ ବେଦର ଗୋଟିଏ ନାମ ହେଉଛି ଶ୍ରୁତି। ତେଣୁ ଏଇ ଦଶମ ସ୍କନ୍ଧରେ, ଏଇ ଦଶମ ସ୍କନ୍ଧରେ ଆସିବ 87 ଅଧ୍ୟାୟ, ଦଶମ ସ୍କନ୍ଧରେ 9ଟି ଅଧ୍ୟାୟ ରହିଛି, ଏଇ 87 ଅଧ୍ୟାୟରେ ଏଇ ଶ୍ରୁତିମାନେ ଏଇ ବେଦମାନେ ଭଗବାନଙ୍କୁ ସ୍ତୁତି କରିଛନ୍ତି, ଦଶମ ସ୍କନ୍ଧ 87 ଅଧ୍ୟାୟରେ ସେ ସବୁ ରହିଛି। ତେଣୁ ସେଇଠି ଏଇ ସେ ଶ୍ରୁତିମାନେ ମଧ୍ୟ ସେଇ ଶ୍ରୁତିଚରୀମାନେ ଗୋପୀମାନେ ମଧ୍ୟ ରହିଛନ୍ତି, ତାଙ୍କ ଭିତରୁ କେତେ ଜଣ ଅଛନ୍ତି ଶ୍ରୁତିଚରୀ, ଶ୍ରୁତିଚରୀମାନେ ସେମାନେ ଶ୍ରୁତି, ସେମାନେ ବର୍ତ୍ତମାନ ଗୋପୀ ରୂପ ଧାରଣ କରି ଭଗବାନ ଲୀଳାରେ ସାମିଲ ହୋଇଛନ୍ତି, ଶ୍ରୁତିଚରୀ ସେମାନଙ୍କୁ କୁହାଯାଏ। ତେଣୁ ସେଇଠି ଯଥା ଶ୍ରୁତୟ ମନୋରଥାନ୍ତମ, ଶ୍ରୁତୟ ମନୋରଥାନ୍ତମ, ଏଇ ଯେଉଁ ଆ ଏଇ ଯେଉଁ ଭଗବାନଙ୍କ ଏଇ ଯେଉଁ ଲୀଳାଟି ହେଇଛି, ପ୍ରତି ବ୍ରହ୍ମାଙ୍କର ପ୍ରତି ଦିନରେ ଏହିସବୁ ଲୀଳା ହୁଏ, ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଆସନ୍ତି, ଏବଂ 14 ଜଣ ମନୁଙ୍କ ଭିତରେ ସପ୍ତମ ମନୁଙ୍କର 28ତମ ଦ୍ୱାପରେ ଭଗବାନ ଆସନ୍ତି, ଏହିସବୁ ଲୀଳା ସବୁ କରନ୍ତି। ତେଣୁ ଏବେ ଯେଉଁ ଲୀଳାଟି ହେଇଥିଲା, ଏଇଟା ଭଗବାନଙ୍କୁ ବ୍ରହ୍ମାଙ୍କର 50 ବର୍ଷ ଆରମ୍ଭ ହେଲା ବୋଲି କୁହାଯାଏ, 50 ବର୍ଷର ପ୍ରଥମ ଫାଷ୍ଟ ଡେ ଚାଲିଛି ବ୍ରହ୍ମାଙ୍କର। ତେଣୁ ଆ ପୂର୍ବ ଯେଉଁ ରହିଛି, ପୂର୍ବ ଦିନରେ ଯେଉଁ ଲୀଳା ସବୁ ହେଇଥିଲା ଭଗବାନଙ୍କର, ଏହିସବୁ ଲୀଳା ହେଇଥିଲା ଏକାଭଳି ଲୀଳା ହେଇଥିଲା, ଏସବୁ ବର୍ଣ୍ଣନା କରାଯିବ ଯେଉଁ ହେଇଥିଲା, ସେଇଟାକୁ ଦେଖି ଏ ଶ୍ରୁତିମାନେ ଏ ବେଦ ଏମାନେ ସବୁ ଚାହୁଁଥିଲେ ଆମେ ମଧ୍ୟ ସେ ଲୀଳାରେ ସାମିଲ ହେବୁ, ଆଜି ସେମାନେ ମଧ୍ୟ ସେ ଲୀଳାରେ ସାମିଲ ହେଇଛନ୍ତି, ଏ କଥା କୁହାଯିବ। ଶ୍ରୁତୟ ଯଥା ଯଜୁ, ଏଠି କୁହାଯିବ ଯଥା ଶ୍ରୁତୟ ମନୋରଥାନ୍ତମ, ଶ୍ରୁତିମାନଙ୍କର ଯେଉଁ ମନୋରଥ ଥିଲା ଆଜି ସେଇଟା ପୂରଣ ହେଲା, ସେମାନେ ମଧ୍ୟ ଏଇ ଗୋପୀମାନଙ୍କ ସହିତ ମିଶି ଭଗବାନଙ୍କ ଲୀଳାରେ ସାମିଲ ହେଇଛନ୍ତି, ତାଙ୍କ ମନୋରଥ ଥିଲା ସେଇଟା, ଆମେ କେବେ ଭଗବାନଙ୍କ ଏହି ଲୀଳାରେ ସାମିଲ ହୋଇପାରିବୁ, ଜୀବନରେ ଥିବି ଯେବେ ଯିବି ବୃନ୍ଦାବନ, ଯେମିତି ରହିଛି ମନୋରଥ ରହିଛି ଭକ୍ତମାନଙ୍କର, ସେଇଭଳି ଭାବରେ ତାଙ୍କର ମନୋରଥ ହୋଇଥିଲା, ଆମେ ମଧ୍ୟ ଏଇଭଳି ଭାବରେ ଗୋପୀ ହେଇ ଭଗବାନଙ୍କ ଲୀଳାରେ ସାମିଲ ହେବୁ। ଯଥା ଶ୍ରୁତୟ ମନୋରଥାନ୍ତମ, ଶ୍ରୁତିମାନଙ୍କର ମନୋରଥ ଆଜି ଅନ୍ତ ହେଲା, ତାଙ୍କର ମନସ୍କାମନା ପୂର୍ଣ୍ଣ ହେଲା, ମନୋରଥସ୍ୟ ବାସନାୟ ଅନ୍ତମ ବା ସମାପ୍ତି, ତାଙ୍କର ମନ ଅଭିଳାଷକୁ ଭଗବାନ ପୂର୍ଣ୍ଣ କଲେ। ଯଜୁ କହିଲେ ପୂର୍ଣ୍ଣ ରଥ, ପୂର୍ଣ୍ଣ ମନୋରଥା ଯାତା ଇତ୍ୟର୍ଥ, ତାଙ୍କ ମନୋରଥ ପୂର୍ଣ୍ଣ ହୋଇଗଲା,
ଯଜୁ
କ'ଣ କଲେ ନା କୁଚ କୁଙ୍କୁମ ଅଙ୍କେଇତେଇ ତାଙ୍କର ଯେଉଁ ଉତ୍ତରୀ ଥିଲା ଉତ୍ତରରେ ଯେଉଁଟାରେ ତାଙ୍କର କୁଚ କୁଙ୍କୁମ ସବୁ ଲାଗିଥିଲା ଅଙ୍କିତ ହୋଇଥିଲା ସେଇ କୁଚ କୁଙ୍କୁମ ଅଙ୍କିତେଇ ବା କୁଚେସୁ ଯେ କୁଙ୍କୁମ ତେଇ ଅଙ୍କିତେଇ ବା ଚିତ୍ରିତେଇ ଏଇସବୁ ଶ୍ରେଇ ବା ତାଙ୍କ ନିଜର ଉତ୍ତରୀ ଏଇ ଯେତେ ବସ୍ତ୍ର ଥିଲା 300 କୋଟି ବସ୍ତ୍ର ଏସବୁ କ'ଣ କଲେ ଆତ୍ମବାନ୍ଧବେ କୃଷ୍ଣ କୃଷ୍ଣଙ୍କୁ ତାଙ୍କର ମନର ଭାବ ହେଉଛି ଆମର ବନ୍ଧୁ ଆତ୍ମବାନ୍ଧବେ ଅନ୍ତର୍ଯ୍ୟାମିଣେ ବା କୃଷ୍ଣାୟ ଆସନଂ ଅଚିକ୍ରପମ୍ ଗୋଟେ ଆସନ ତିଆରି କରିଦେଲେ ଏଭଳି ଭାବରେ ଆସନ ତିଆରି କରିଦେଲେ ଗୋଟେ ଚେୟାର ଆଣିକି ପକେଇଲେ ଆଣି ସେଠି ବସିବା ପାଇଁ ଭଗବାନ ଚାହିଁଥିଲେ ମିଳିଯିବ ସବୁକିଛି ଭଗବାନ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି ନା ଯୋଗେଶ୍ୱରେଶ୍ୱର 29 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯୋଗେଶ୍ୱରେଶ୍ୱର କହିଲି ଯେତେବେଳେ ଗୋପୀମାନେ ଆସିଥିଲେ ବର୍ଣ୍ଣନା କରାଯାଇଛି ତାଙ୍କର କିଛି ଯିଏ ଯେଉଁ କାର୍ଯ୍ୟ କରୁଥିଲେ ସେ ସେଇଠି ବନ୍ଦ ହୋଇଗଲା ସବୁ ଆମେ ଯେମିତି ଖେଳ ଖେଳନ୍ତି ପିଲାମାନେ ସବୁ ଖେଳ ଖେଳନ୍ତି ଷ୍ଟାଚ୍ୟୁ କହିଥିଲେ ସେ ସାଙ୍ଗେ ସାଙ୍ଗେ ଷ୍ଟାଚ୍ୟୁ ହୋଇଯିବ ସେହିଭଳି ଭାବରେ ସେମାନେ ଷ୍ଟାଚ୍ୟୁ ହୋଇଯାଇଥିଲେ ଯିଏ ଯେଉଁ କାର୍ଯ୍ୟ କରୁଥିଲେ ସବୁ ବନ୍ଦ କରିଦେଲେ ସେତିକିରେ ବନ୍ଦ ହୋଇଗଲା ପ୍ରଥମେ ଆମେ କହିଛେ 29 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେଉଁ ଗୋପୀମାନେ ଗାଈ ଦୋହନ କରୁଥିଲେ ଯେତିକି ଦୋହିଛନ୍ତି ସେତିକି ତାକୁ ସେଇଠି ପକେଇଦେଲେ ରଖିକିରି ଯିବେ ତା ନୁହଁ ଯେ ପକେଇଦେଲେ ସେଠି କ'ଣ ଢାଳି ହେଇଗଲା କି କ'ଣ ହେଲା ସେ କଥା କୁହାଯାଏ ନାହିଁ ସବୁ ପଳେଇଲେ ଯିଏ ପିଠା କରୁଥିଲେ ସେ ପିଠା ରହିଛି ପୋଡ଼ିଗଲେ ଯାଉ କି ଯାହା ବି ସେ ସବୁ ପଳେଇଗଲେ କେହି କିଏ କରୁଥିଲେ ଶୃଙ୍ଗାର କରୁଥିଲେ ଚକ୍ଷୁରେ କଜଳ ଦେଉଥିଲେ ଗୋଟିଏ ଚକ୍ଷୁରେ ଦେଇଛନ୍ତି ଆଉ ଗୋଟିଏ କଜଳ ଦେଇନାହାନ୍ତି କିନ୍ତୁ ଚାଲିଲେ ସେଇଠି ଚାଲିଲେ ଏଇଭଳି ଭାବରେ ଯାଇଥିଲେ ସେମାନେ ଅସ୍ତବ୍ୟସ୍ତ ହେଇକି ସବୁ ଯାଇଥିଲେ କିନ୍ତୁ ସେଠି ଶବ୍ଦ ବ୍ୟବହାର କରାଯାଏ ଯୋଗେଶ୍ୱରେଶ୍ୱର ସିଏ ହେଉଛନ୍ତି ଯୋଗେଶ୍ୱରେଶ୍ୱର ଯାହାଙ୍କର ଯାହା ସବୁ ଯେତିକି ଆବଶ୍ୟକତା ଡ୍ୟାନ୍ସ ପାଇଁ ରାସ ନୃତ୍ୟ ପାଇଁ ଯେଉଁଭଳି ଭାବରେ ଶୃଙ୍ଗାର ହେବା ଦରକାର ଯେଉଁଭଳି ଭାବରେ ପାରାଫର୍ଣ୍ଣିଲା ଯାହା ସବୁ ଦରକାର ସବୁକିଛି ଭଗବାନ ବ୍ୟବସ୍ଥା କରିଦେଲେ ସବୁକିଛି ଭଗବାନ ନିଜକୁ ବିସ୍ତାର କରି ତାଙ୍କୁ ସବୁ ଶୃଙ୍ଗାର କଲେ ଏସବୁ କଥା ରହିଛି 29 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ତେଣୁ ବର୍ତ୍ତମାନ ଏ ଯେଉଁ ଏଇ ବସ୍ତ୍ର ସବୁ ଉତ୍ତରୀୟ କିଏ ଉତ୍ତରୀ ଥିବ କାରଣ ନଥିବ କିନ୍ତୁ ବର୍ତ୍ତମାନ ସମସ୍ତେ ପ୍ରାପ୍ତ ହୋଇଗଲେ ଆ ପୂର୍ବରୁ ଭଗବାନ ସମସ୍ତଙ୍କୁ ପ୍ରଦାନ କରି ଯାହାର ଯାହା ଆବଶ୍ୟକତା ସବୁ ପୂର୍ଣ୍ଣ କରିଦେଇଛନ୍ତି ସେ ତାପରେ ସବୁ ରାସ ନୃତ୍ୟ ହୋଇଥିଲା ସେଥିପାଇଁ ଯୋଗେଶ୍ୱରେଶ୍ୱର ଶବ୍ଦ ବ୍ୟବହାର କରାଯାଇଛି 29 ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି ତେଣୁ ଏଇଭଳି ଭାବରେ ଯେତେବେଳେ ଆସନ ତିଆରି କରିଦେଲେ ଆତ୍ମବାନ୍ଧବେ ତାଙ୍କର ଅତ୍ୟନ୍ତ ପ୍ରିୟତମଙ୍କ ପାଇଁ କରିଦେଲେ ଭଗବାନ ସେଠି ବସିବେ ଏବଂ ଶ୍ରୁତିଚରୀ ଯେଉଁ ରହିଛନ୍ତି ଶ୍ରୁତିମାନେ ସେମାନେ ଯେତେବେଳେ ପୂର୍ବ ଭଗବାନ ବ୍ରହ୍ମାଙ୍କର ଏଇ ପୂର୍ବ ଦିନରେ ଯେଉଁ ଏଇ ଲୀଳାଟି ଦେଖିଥିଲେ ସେମାନେ ଚାହିଁଥିଲେ ଆମେ ମଧ୍ୟ ଗୋପୀମାନଙ୍କ ଭଳି ଆମର ମଧ୍ୟ ଉତ୍ତରୀ ପ୍ରଦାନ କରିବୁ ଭଗବାନ ଆସନ ପ୍ରଦାନ କରିବୁ ଆଜି ତାଙ୍କର ମନ ମଧ୍ୟ ମନୋରଥ ପୂର୍ଣ୍ଣ ହୋଇଛି ତେଣୁ ଏଠି ଯେଉଁ କ'ଣ ଏଇଟା 13 ନମ୍ବର ଶ୍ଳୋକ ଏଠି ମଧ୍ୟ ଭାବାର୍ଥରେ ଓଡ଼ିଆ ବି କରାଯାଇଛି ତତ୍ର ତାସାଂ ସଖ୍ୟ ସମୁଚିତା ପ୍ରେମ ସେବା ମାହ ଏଇସବୁ ପ୍ରେମ ସେବା କରୁଛନ୍ତି ତାଙ୍କୁ ବସେଇଛନ୍ତି ଇଏ କରିଛନ୍ତି ତେଣୁ ଏଇଟା ବୃହତ୍ ବାମନ ପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି ବୃହତ୍ ବାମନ ପୁରାଣରେ ରହିଛି କ'ଣ ନା ଏଇ ଲୀଳାଟିକୁ ବୃହତ୍ ବାମନ ପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି ଏବଂ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଏଇ 87 ଶ୍ଳୋକରେ 87 ଅଧ୍ୟାୟ କଥା ଯେଉଁ ରହିଛି 23 ଶ୍ଳୋକରେ ଶ୍ଳୋକଟି ଅଛନ୍ତି ସ୍ତୁତିମାନେ ଭଗବାନଙ୍କୁ ଏହିଭଳି ସ୍ତୁତି କରନ୍ତି 10ମ ସ୍କନ୍ଧ 87 ଅଧ୍ୟାୟରେ ଆସିବ ଏ କଥା ସେଥିରେ ସେ କହୁଛନ୍ତି ସ୍ତ୍ରିୟ ଉରୁଗେନ୍ଦ୍ର ଭୋଗ ଭୋଜଦଣ୍ଡ ବିଷକ୍ତ ଧିଓ ବୟମପି ତେ ସମା ସମଧ୍ୟେଶୋ ଅଙ୍ଘ୍ରି ସରୋଜ ସୁଧା ଏହିସବୁ ରମଣୀମାନେ ସେମାନଙ୍କ ମନରେ ସର୍ପରାଜ ଦେହ ସଦୃଶ ଶ୍ରୀକୃଷ୍ଣଙ୍କ ଭୁଜଦଣ୍ଡ ଯୁଗଳର ଧ୍ୟାନରେ ପୂର୍ଣ୍ଣ ରୂପେ ମଗ୍ନ ହୋଇଥିଲେ ଆଜି ଗୋପୀମାନେ ଭଗବାନଙ୍କର ପାଦପଦ୍ମକୁ ଏବଂ ହସ୍ତପଦ୍ମକୁ ନିଜର କନ୍ଧରେ ଧାରଣ କରିଛନ୍ତି ଭଗବାନ ବସିଲା ପରେ ଏଇଭଳି ଆସିବ ଏ ଲୀଳା ସବୁ ଚାଲିବ ଆମେମାନେ ଗୋପୀମାନଙ୍କ ପରି ହୋଇ ତାଙ୍କର ଚରଣ କମଳ ଦ୍ୱୟର ସେବା କରିବାକୁ ଚାହୁଁ ଶ୍ରୁତି ଆଗରୁ ଚିନ୍ତା କରିଥିଲେ ତେଣୁ ବ୍ରହ୍ମାଙ୍କ ପୂର୍ବକଳ୍ପରେ ତାଙ୍କ ଆବିର୍ଭାବ ସମୟରେ ଶ୍ରୁତିଗଣ କୃଷ୍ଣଙ୍କୁ ଦର୍ଶନ କରି ଗଭୀର ଭାବରେ ତାଙ୍କ ମଙ୍ଗଳ ଲାଭ କାମନାରେ ପୂର୍ଣ୍ଣ ହୋଇଥିଲେ ଅତଃପର ଏହି କଳ୍ପରେ ସେମାନେ ଗୋପୀ ହେଲେ ଆଉ ଯେହେତୁ ମନୁଷ୍ୟ ସମାଜରେ ବେଦ ସମୂହ ନିତ୍ୟ ବିରାଜିତ ତେଣୁ ଶ୍ରୁତିଗଣ ଏହି କଳ୍ପରେ ମଧ୍ୟ କୃଷ୍ଣଙ୍କ ପାଇଁ ପୂର୍ଣ୍ଣ ଆକାଂକ୍ଷିତ ଏବଂ ପରବର୍ତ୍ତୀ କଳ୍ପରେ ମଧ୍ୟ ସେମାନେ ଗୋପୀ ହେବେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଏଇ ତଥ୍ୟ ପ୍ରଦାନ କରିଛନ୍ତି। ସଂସ୍କୃତରେ ରହିଛି, ଏସବୁ ରହିଛି ଟୀକା, ବହୁତ ବିସ୍ତାର ଟୀକା ରହିଛି, ଆମେ ସଂକ୍ଷେପରେ ବର୍ଣ୍ଣନା କରୁଛେ। ତେଣୁ ଏଇଭଳି ଭାବରେ ଯେତେବେଳେ ଭଗବାନ ବସିଗଲେ, ଏଠି ମଧ୍ୟ ରହିଛି କେମିତି ପ୍ରଶ୍ନ ଆସିବ, କେମିତି ଏତେ ସ୍ତ୍ରୀଙ୍କ ପାଖରେ ସେ ବସିଲେ କେମିତି ଏସବୁ ସମ୍ଭବ ହେଲା ନା। ନିଜକୁ ବିସ୍ତାର କଲେ, ଯେତେ ଅଛନ୍ତି ଗୋପୀମାନେ ଅଛନ୍ତି, ଭଗବାନ ନିଜକୁ ବିସ୍ତାର କରିଛନ୍ତି, ତେଣୁ ସମସ୍ତଙ୍କ ପାଖରେ ସେ ବସିଛନ୍ତି, କୃଷ୍ଣ ଅଛନ୍ତି। ତେଣୁ ତାପରେ କହୁଛି 14 ଶ୍ଳୋକରେ କୁହାଯାଉ, ତତ୍ରୋପବିଷ୍ଟୋ, ଏଇ ଶ୍ଳୋକରେ ଆସିବ ସେ କଥା, ତତ୍ରୋପବିଷ୍ଟ ଭଗବାନ ସ ଈଶ୍ୱର ଯୋଗେଶ୍ୱରାନ୍ତର୍ହୃଦି କଳ୍ପିତାସନ ଚକାଶ ଗୋପୀ ପରିଷଦ ଗତୋର ଚିତ ସ୍ତ୍ରୀଲୋକ୍ୟ ସ୍ତ୍ରୈଲୋକ୍ୟ ଲକ୍ଷ୍ମୀକ ପଦମ ବପୁର ଦଧାତ୍, ବପୁର ଦଧାତ୍। ଭଗବାନ ଏଇଭଳି ଭାବରେ ସେ ଆସନରେ ଉପବିଷ୍ଟ, ତତ୍ର ଉପବିଷ୍ଟା, ଯୋଗେଶ୍ୱର ଅନ୍ତର୍ହୃଦି କଳ୍ପିତାସନ, ମାନେ ଯେଉଁ ଭଗବାନଙ୍କୁ ବସେଇବା ପାଇଁ ଯୋଗେଶ୍ୱର, ମାନେ ଯୋଗେଶ୍ୱର କହିଲେ ସିଦ୍ଧ ଯୋଗୀ ନାମ, ବ୍ରହ୍ମା ଶିବ ଇତ୍ୟାଦି, ଏମାନେ ଅନ୍ତର୍ହୃଦି ତାଙ୍କ ହୃଦୟ ଅଭନ୍ତରେ ହୃଦୟ ପୁଣ୍ଡରିକ ମଧ୍ୟ କଳ୍ପିତଙ୍କ ବିରଚିତଙ୍କ ଆସନ ଯଶ୍ୟ ସ, ଯେଉଁ ଯୋଗୀମାନେ ସିଦ୍ଧ ଯୋଗୀମାନେ ତାଙ୍କର କ'ଣ ଧ୍ୟାନ ଅବସ୍ଥିତ ତା ଗତେନ ମନସା ପଶ୍ୟନ୍ତି ଯେଉଁ ଯୋଗୀନ, ଏ ଶ୍ଳୋକଟି ଆସିବ ଦ୍ୱାଦଶ ସ୍କନ୍ଧ 13 ଅଧ୍ୟାୟ ପ୍ରଥମ ଶ୍ଳୋକରେ ଅଛି, ଯଂ ବ୍ରହ୍ମା ବରୁଣ ଇନ୍ଦ୍ର ରୁଦ୍ର ମରୁତ, ଏମାନଙ୍କ କଥା କୁହାଯାଉଛି, ବ୍ରହ୍ମା ବରୁଣ ଇନ୍ଦ୍ର ରୁଦ୍ର ମରୁତ ଏମାନେ ସବୁ ଯୋଗେଶ୍ୱର, ଏମାନେ ସବୁ ସେମାନେ ଭଗବାନଙ୍କ ହୃଦୟରେ ଧ୍ୟାନ କରନ୍ତି, ଭଗବାନଙ୍କ ହୃଦୟରେ ବସାନ୍ତି, ସ୍ଥାପନ କରନ୍ତି, ସେଇମାନେ ସ ଭଗବାନ, ସେଇ ଭଗବାନ ଈଶ୍ୱର, ସେ ନିୟନ୍ତ୍ରଣକାରୀ, ସେ କୃଷ୍ଣ, ତ୍ରୈଲୋକ୍ୟ ଲକ୍ଷ୍ମୀଙ୍କ ପଦମ, ତ୍ରୈଲୋକ୍ୟ ଲକ୍ଷ୍ମୀଙ୍କ ପଦମ ଅର୍ଥ ହେଉଛି କ'ଣ ନା, ତ୍ରୈଲୋକ୍ୟ ତ୍ରିଭୁବନେ ଯାହା ଲକ୍ଷ୍ମୀ ଶୋଭା ତସ୍ୟା ଏକମ ପଦମ ଆଶ୍ରୟଭୂତମ, ଏ ସବୁ ଶୋଭା ତାଙ୍କ ପାଖରେ ରହିଛି, ଭଗବାନ ପାଖରେ ତାଙ୍କ ପାଦ ପଦ୍ମରେ ଆଶ୍ରୟ ନେଇଛନ୍ତି ସବୁ ଶୋଭା। ତେଣୁ ବପୁ ଭଗବାନ ଏଇଭଳି ଭାବରେ ଶରୀର ଧାରଣ କରି ଦଧତ୍ ବା ଏଇଭଳି ଭାବରେ ଦେଖାଉଛନ୍ତି ତାଙ୍କର ଗୋପୀମାନଙ୍କୁ, ଅତି ସୌନ୍ଦର୍ଯ୍ୟ ରହିଛି ଭଗବାନଙ୍କର ସୁନ୍ଦର ରୂପ, ଭଗବାନଙ୍କ ରୂପ ମାଧୁରୀ ଶ୍ରେଷ୍ଠ ନା, 4 ମାଧୁରୀ ଶ୍ରେଷ୍ଠ, ଯେଉଁଥିରେ ଅନ୍ୟ କେହି ସମାନ ହୋଇପାରିବେ ନାହିଁ, କ'ଣ କ'ଣ ସେ ମାଧୁରୀ, ରୂପ ମାଧୁରୀ, ଲୀଳା ମାଧୁରୀ, ଗୁଣ ନାହିଁ, ଗୁଣ ନୁହଁ, ରୂପ ମାଧୁରୀ, ଲୀଳା, ଲୀଳା ଲୀଳା ପ୍ରେମନା, ଭଗବାନ ପ୍ରେମ ମାଧୁରୀ, ଲୀଳା ମାଧୁରୀ, ପ୍ରେମ ମାଧୁରୀ, ବଂଶୀ ମାଧୁରୀ, ଏବଂ ଭଗବାନଙ୍କର ଆଉ ଗୋଟେ ହେଉଛି ରୂପ ମାଧୁରୀ, ଲୀଳା ପ୍ରେମଣା ଅଧିକା, ଏସବୁ ରହିଛି, 4 ମାଧୁରୀ ହେଉଛି ଶ୍ରେଷ୍ଠ, ଆ ସହିତ କେହି ସମାନ ହୋଇପାରିବେ ନାହିଁ। ତେଣୁ ଏଇ ରୂପ ମାଧୁରୀ ଦର୍ଶନ କରୁଛନ୍ତି ଗୋପୀମାନେ, ଆଜି ଦର୍ଶନ କରୁଛନ୍ତି ବପୁ ଦଧତ୍, ଭଗବାନ ଏଇଭଳି ଭାବରେ ବସିଛନ୍ତି। ତେଣୁ ନନୁ ତାବତ୍ ସଂଖ୍ୟେଷୁ ଆସନେଷୁ କଥମେକ ଉପବିଷ୍ଟ ତତ୍ରାହ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏହି ଶ୍ଳୋକରେ କହିଛନ୍ତି, ଏତେ ସଂଖ୍ୟା ଗୋପୀମାନେ ଥିଲେ କେମିତି ସେ ବସିଲେ, ଗୋଟେ କେଉଁଠୁ ବସିଲେ ଆସନରେ, ତେଣୁ ଏହି ଶ୍ଳୋକଟି କୁହାଯାଏ, ଈଶ୍ୱର ସେ ହେଉଛନ୍ତି ଈଶ୍ୱର, ତତ୍ର ହେତୁ, କାହିଁକି ସେ ଈଶ୍ୱର ନା, ତତ୍ର ହେତୁ ତାର କାରଣ ହେଉଛି ସେ ଭଗବାନ, ଭଗବାନ ସମସ୍ତଙ୍କର କାମନା ସେ ପୂରଣ କରିବେ, ଭଗବାନ, ଭଗ ଶବ୍ଦର ଅର୍ଥ ଅମରକୋଶରେ କୁହାଯାଇଛି, ଭଗଂ କହିଲେ ଶ୍ରୀ କାମ ମହାତ୍ମ୍ୟ, ଭଗବାନ କହିଲେ ଶ୍ରୀ ବା ସୌନ୍ଦର୍ଯ୍ୟ, କାମ ଏବଂ ମହାତ୍ମ୍ୟ, ଏ ଭଗ ଶବ୍ଦର ଅର୍ଥ ରହିଛି। ତେଣୁ ଭଗବାନ ଏଠି କାମବାନ, ସମସ୍ତଙ୍କର କାମନାକୁ ସେ ପୂର୍ଣ୍ଣ କରୁଛନ୍ତି, ଗୋପୀମାନଙ୍କର କାମନାକୁ ମଧ୍ୟ ପୂର୍ଣ୍ଣ କରିଛନ୍ତି, ଏ ଆମେ କୁହାଗଲା ପୂର୍ବରୁ ଶ୍ରୁତିମାନଙ୍କର ମଧ୍ୟ କାମନା ପୂର୍ଣ୍ଣ କଲେ ଭଗବାନ। ତେଣୁ ଏଥିରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ମଧ୍ୟ ବହୁତ ଦେଇଛନ୍ତି, ଟୀକା ଦେଇଛନ୍ତି, ହଁ ବହୁତ କଥା ରହିଛି, ଆମେ ଆଉ ଏତେ ଇଏ କରୁନେ, ଭଗବାନ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, ଭଗବାନ ଏଇଭଳି ଭାବରେ ଅନଲିମିଟେଡ଼ ଶକ୍ତି ରହିଛି ଭଗବାନଙ୍କର। ଏଠି ଅଚ୍ୟୁତ ଶବ୍ଦ ବ୍ୟବହାର କରାଯାଇଛି ନା 14, ଗତ ଅର୍ଚିତ, ଅଚ୍ୟୁତ ଶବ୍ଦ ରହିଛି ନା ନାହିଁ, ଏଠି କ'ଣ କୁହାଗଲା, ଅଚ୍ୟୁତ ମାନେ ଚିରକାଳ ଚ୍ୟୁତି ରହିତ ବା ଅର୍ଚିତ, ଏଇ ପାଠେ କେଉଁଠି ଅଚ୍ୟୁତ କୁହାଯାଇଛି, କେଉଁଠି ଅର୍ଚିତ ବେଦି କୁହାଯାଇଛି, ଏଠି ଆମର ଅର୍ଚିତ ଲେଖା ହେଇଛି, ଏଇ ପାଠେ ଭଗବାନ କ'ଣ କରୁଛନ୍ତି ନା, ତାମ୍ବୁଳ नर्म स्मित हास्य एसबू करी अपंगादि द्वारा भगवान सब आदान प्रदान चलती हास्य रस चलती बहुत प्रकार कथबार्ता सब हम सब जिनस तो वर्णना कर तेणु एटी प्रश्न होती केमी उपस्थित हेले ना से कहते बपुर दधत भगवान ये शरीर धारण कले बपुर दधत रही शब्द लास्ट को बपुर दधत भगवान ये भाव शरीर धारण कले कि भाव ना त्रैलोक्य लक्ष्मीक पदम त्रैलोक्य कहले प्राकृत अप्राकृत अध मध्य ऊर्ध लोकर जो सब संपत्ति रही से सब तत्त अनंत श्वास पर्यंत जिते सब वस्तु रही शोभा संपत्ति रही से सबूर जो आश्रयभूत से सब जहाँ पाखे रही भाई भगवान रूप माधुरी रही से भाव धारण कर भगवान गोपना मान पाखे से बस वर्तमान तेणु जिते संख्यक थे भगवान निजी विस्तार कर किंतु अन्य गोपी मैंने जानूना ये एत गोपी कृष्ण कौट आसिले से भावुं जड़े कृष्ण ये भाव बर्तमान कथबार्ता हम लीलार आदान प्रदान हम तेणु पंदर श्लोक कहुची सभाजय्वा तमनंग दीपनम सहास लीले क्षण विभ्रम विभ्रम ब्रुवा संस्पर्श नेनांक कृतांग्री हस्तयो संस्तुत्य ईषद कुपिता बभासिरे कौन हला ना सहस लीले क्षण विभ्रम विभ्रम ब्रुवा हसर सहित हसी हसीगिरी सहासंग यथा सात तथा जत लीले क्षण लीला ईक्षण कर देखुं समस्त गोपी मान को ये लीला भगवान को चलती लीला दृष्टि तेन विभ्रम यही विलास कर भगवान जस्यां तया भ्रुवा उपलक्षिता गोपा गोप्य तेणु से भाव गोपी मानक रूप को दर्शन कर देखिक कि लगुच अनंगदीपनम अनंगदीपनम कहले अनंगस्य कहले कामस्य दीपनम वर्धनम तो आम काम बढ़ी जाए मानते प्रेम प्रेम बर्धत हो श्रीकृष्ण को देखिक सभा जाइवा बहुत प्रकार प्रशंसा कर संबर्ध्य संबर्धना दौरान बहुत प्रकार प्रशंसा कर कलिकाल को प्रशंसा कर श्लोक कलिंग सभा जयंती आर्जा गुणज्ञान सारभागिन जत्र संकीर्तन नैव सर्वस्वार्थ विलभ्यते जो मैंने आर्य जो मैंने वेद जानती से मैंने कड़ी को प्रशंसा करती कलिंग सेवा जयंती आर्या जो मैंने गुणज्ञ जो मैंने सार भाग सार ग्रहण करती से मैंने सब कड़िकाल को प्रशंसा करती कड़िकाल जद बहुत प्रकार दोष रही कौन पर प्रशंसा करती जत्र संकीर्तन नैव कड़िकाल संकीर्तन मध्यम सर्वस्वार्थ विलंबते समस्त सबकि स्वार्थ सब प्राप्त हो जाए हरे कृष्णा 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 हरे 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 राम 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 हरे तेणु एम गोपी मैंने कृष्ण को प्रशंसा करना जदि बर्तमान पुणी तर कोप रही ये कहगला ना ईषद कुपिता कोप मान क्रोध रही है पूरा दूर पूरा पूर्ण भाव दूर होना प्रति क्रोध रही कि जब क्रोध प्रकाश कर फोन जब कड़े पड़े जी तेणु से भयटा रही तेणु तक बाहर संबर्धना कर बहुत प्रशंसा कर भितर कि भय रही कोप रही क्रोध रही कहीं पड़ेगल यू ये कथि आस पर श्लोक आसो से कथि आम समय होगा घंटा बाजिले कि घंटा बाजन तो तेणु ये गोपी मैंने ये कथि कह श्री गोप्य उचु गोपी मैंने कहे ये प्रश्न षोह नंबर श्लोकटी गोपी मैंने यही भाव गोटे कूट प्रश्न पचारे कूट प्रश्न पचारे भगवान को कौन से प्रश्न ना अच्छा सहस लील ईक्षण विभ्रम विलास जस्यांग तया भ्रुवपल्लिखिता संस्पर्शन संस्पर्शन शनि समर्धन ଭଗବାନଙ୍କର ହସ୍ତ ଏବଂ ପାଦ ସବୁକୁ ପାଦପଦ୍ମକୁ ହସ୍ତପଦ୍ମକୁ ସବୁ ସ୍କନ୍ଧରେ ଧାରଣ କରି ଗୋପୀମାନେ ମର୍ଦ୍ଦନ ସମର୍ଦ୍ଧନ ମାନେ ତାଙ୍କୁ ସନେଇ ଧୀରେ ଧୀରେ ତାଙ୍କର ସମ୍ବାହନ କରୁଛନ୍ତି, ପାଦ ସମ୍ବାହନ ବା ହସ୍ତ ସମ୍ବାହନ ଏସବୁ କରୁଛନ୍ତି ଏବଂ କରିକିରି ତାଙ୍କୁ ବହୁ ପ୍ରଶଂସା କରି ବର୍ତ୍ତମାନ ଏହି ପ୍ରଶ୍ନଟି କହିବେ। ଷୋହଳ ନମ୍ବର ଶ୍ଳୋକଟି କୁହାଯିବ, ଗୋପୀମାନେ କହିବେ ଏକଥା, କହିବେ ଭଜତୋ ନୁ ଭଜତ୍ୟେକ ଏକ ଏତଦ୍ ବିପର୍ଯ୍ୟୟମ୍ ନୋଭୟାଂଶ ଭଜନ୍ତ୍ୟେକ ଏତନ୍ନ ବୁରି ସାଧୁ। ଏ ପ୍ରଶ୍ନଟି ପଚାରିବେ ଯେ ୟାର ପ୍ରଶ୍ନର ଉତ୍ତର ଦିଅ। ରିଡ଼ିଲ୍ ଆମେ ଯେମିତି କହନ୍ତୁ ନା, ଏ ଯେଉଁ କ'ଣ ତାକୁ କହନ୍ତି ସେ ରିଡ଼ିଲ୍, ଏ ଯେଉଁ କହନ୍ତିନି ଏଇଟା ଏମିତି ହେଲା ସେମିତି ହେଲା, କ'ଣ ସିଏ କ'ଣ ଜିନିଷଟା କ'ଣ ଗୋଟେ କଥା ନାହିଁ ସବୁ। ମନେକର ଗୋଟେ ପ୍ରଶ୍ନଟାକୁ ସେ ଏପରି ବୁଲେଇବାରେ ପଚାରିବେ, କ'ଣ ଅନେ ରାତି ରାତି ପାଇଲେ ରାତି ରାତି ଭିତରେ କେତେ ତାରା, ରାତି ପାଇଲେ କିଛି ନାହିଁ, ଏସବୁ ସବୁ ଗୋଟେ ଗୋଟେ ସବୁ ପ୍ରଶ୍ନ ପଚାରନ୍ତିନି। ସେଇଭଳି ଭାବରେ ଗୋଟେ ପ୍ରଶ୍ନ, ଗୋଟେ ରିଡ଼ିଲ୍ ବା ଗୋଟେ କ'ଣ କୁଟ ପ୍ରଶ୍ନ, ହଁ ହଁ ଯେଉଁ ରହିଛି ସେଇଭଳି ଭାବରେ ଗୋପୀମାନେ ଏଇ ପ୍ରଶ୍ନଟି ପଚାରୁଛନ୍ତି। ଭଜତି ଅନୁ ସେ କହିବେ, ଗୋପୀ ଗୋପୀମାନେ କହୁଛନ୍ତି ଭୋ କୃଷ୍ଣ ଏକେ, ମାନେ କେତେଜଣ ବ୍ୟକ୍ତି ଅଛନ୍ତି ଏକେ ଜନା, କ୍ରୋଧ ରହିଛି ନା କୃଷ୍ଣଙ୍କ ଉପରେ କ୍ରୋଧ ରହିଛି, ଈଶତ କୁପିତା ବୋଲି କୁହାଯାଇଛି, କ୍ରୋଧ ରହିଛି ତେଣୁ ଏ ପ୍ରଶ୍ନଟି ସେଇଥିପାଇଁ ପଚାରୁଛନ୍ତି। ସେ କହୁଛନ୍ତି କେତେଜଣ ଅଛନ୍ତି ଜନା ଏକେ ଅଛନ୍ତି କିଏ ନା ଭଜତ, ତାଙ୍କୁ ଯିଏ ଭଜନ କରିବେ ବା ତାଙ୍କୁ ଯିଏ ତାଙ୍କ ସହିତ ଆଦାନ ପ୍ରଦାନ ହେବ, ତାଙ୍କର ଅନୁ କହିଲେ ତାଙ୍କ ପଶ୍ଚାତ ତତ୍ ଭଜନାନୁସାରେ ନା ଇତ୍ୟର୍ଥ ଭଜନ୍ତି। ମୁଁ ତୁମକୁ ଦେଲି ଗୋଟେ କିଛି ଦେଲି ତାହେଲେ ତୁମେ ମୋତେ କିଛି ଦେବ, ଯଦି ମୁଁ ତୁମକୁ ପଚାରୁନାହିଁ ତାହେଲେ ସେ ପଚାରିବେ ନାହିଁ। ଏ କେତେ ଜଣ ବ୍ୟକ୍ତି ଅଛନ୍ତି ଏଇଭଳି ଭାବରେ ଭଜନ, ହଁ ଭଜନ୍ତି ଅନୁ ଭଜନ୍ତି ଏକ, କେତେ ଜଣ ଅଛନ୍ତି ଯିଏ ତାଙ୍କୁ ଭଜନ କରନ୍ତି ବା ତାଙ୍କୁ କିଛି ତାଙ୍କ ସହିତ ଆଦାନ ପ୍ରଦାନ କରନ୍ତି, ସେମାନେ ତା ସହିତ କଥାବାର୍ତ୍ତା ହେବେ, ଅନ୍ୟମାନଙ୍କ ସହିତ କଥାବାର୍ତ୍ତା ହେବେ ନାହିଁ, ତାଙ୍କର ଭଜନ କରିବେ ନାହିଁ। ଇଏ ହେଉଛି ଗୋଟେ କ୍ୟାଟେଗୋରି ଏକ ଏତଦ୍ ବିପର୍ଯ୍ୟୟମ୍, ଆଉ ଗୋଟେ କ୍ୟାଟେଗୋରି ଅଛନ୍ତି ସେ ଭଜନ କଲେ ମଧ୍ୟ ତାଙ୍କୁ ପଚାରିବେ ନାହିଁ, କଥା ପଚାରିଲେ ମଧ୍ୟ ସେ କିଛି କହିବେ ନାହିଁ। ଏକ ଏତଦ୍ ବିପର୍ଯ୍ୟୟ ଏହାର ଓଲଟା ସେମାନେ ସବୁ ରହିଛନ୍ତି, ଏ ଦ୍ୱିତୀୟ କ୍ୟାଟେଗୋରି। ଆଉ ଗୋଟେ କ୍ୟାଟେଗୋରି ହେଉଛି ନୋ ଉଭୟାଂଶ ଭଜନ୍ତି ଏକ, ଯିଏ ଭଜନ କରନ୍ତି ତାଙ୍କୁ ମଧ୍ୟ ପଚାରନ୍ତି ନାହିଁ, ଯିଏ ଭଜନ ନ କରନ୍ତି ତାଙ୍କ କଥା ଆଉ କ'ଣ କୁହାଯିବ, ନୋ ଉଭୟାଂଶ ଭଜନ୍ତି ଏକ, କାହାକୁ ସେ ଭଜନ କରନ୍ତି ନାହିଁ ବା ତାଙ୍କୁ ଲୀଳା ଆଦାନ ପ୍ରଦାନ କରନ୍ତି ନାହିଁ, କଥାବାର୍ତ୍ତା ହୁଅନ୍ତି ନାହିଁ। ତେଣୁ ଏତନ୍ନୋ ବୃହି ସାଧୁ, ଏଇଟାକୁ ଟିକେ ଆମକୁ ପରିଷ୍କାର ଭାବରେ କୁହନ୍ତୁ, ସାଧୁ ଠିକ୍ ଠିକ୍ କୁହନ୍ତୁ, କପଟ ନ ରଖିକି କୁହନ୍ତୁ। କହିବାର ଉଦ୍ଦେଶ୍ୟ ତୁମେ ଆମକୁ ଯେଉଁ ଏଭଳି ଭାବରେ ବ୍ୟବହାର କଲ ଏଇଟା ଠିକ୍ ହେଲା କି, ତୁମେ କେଉଁ କାଟେଗୋରିର, ଏ ତିନୋଟି ଯେଉଁ ପ୍ରଶ୍ନ ରହିଛି କେଉଁ କାଟେଗୋରୀ, ଭଗବାନ ଆର ଉତ୍ତର ଦେବେ 17-22 ଏଇ 6 ଶ୍ଳୋକରେ କହିବେ। ଆମେ ଆସନ୍ତାକାଲି ଏଇସବୁ ଭଗବାନ ପ୍ରଶ୍ନର ଉତ୍ତର, ଭଗବାନ ଯେଉଁ ପ୍ରଶ୍ନର ଉତ୍ତର ଦେଇଛନ୍ତି ଏଇଟାକୁ ଶ୍ରବଣ କରିବା, ଆମର କଥାକୁ ଏଠି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମବେତ ଗୌର ଭକ୍ତ କି ନିତାଇ ଗୌର ପ୍ରମାନନ୍ଦେ।
ଖରାପ ହେଇଗଲା।